नमो भगवते वासुदेवाय। श्रीमद् भगवद गीता पंचम अध्याय गतकाली मैंने 11 नंबर श्लोक श्रवण करथले। अर्जुनंगर प्रथम श्लोक रु तंकर जो प्रश्न थिला तार येसु समाधान रो श्लोक विभिन्न दिगरु भगवान जणे केवळ निष्काम कर्म करिया दरकार, अशुद्ध चित्त व्यक्ति केवे सन्यास बा कर्मरु विरत हवा उचित नुहे, तापाई कर्म करिया भल, कारण मन इंद्रिय माने बड़ दुर्बार, से माने केबे हेले कृत्रिम भावरे कर्मरु निरत हेकि रही पारिबे ना। शुद्ध चित्ता पाई सन्यास नेले किछि असुविधा नाही, तांकर कर्म करिवार स्पृहा नाही, कर्म फल आसक्ति नाही। जार अशुद्ध चित्त
से भगवानकर भक्त हेले भी कर्म करू करू पुणि तार लाभ पूजा प्रतिष्ठा, अशुद्ध चित्तर चैतन्य महाप्रसिद्ध मना करदेले न धनम न जनम न सुंदरी जो कहिले ता अर्थ कण, भगवानकर भक्त हेले जे से यदि शुद्ध चित्त न होइतो तारे कामना उडाक भी आसिब, तेणु अशुद्ध चित्त लोक मानी कर्म त्याग करने विरत कराए। भक्ति सिद्धांत सुशोक ठाकुर प्रभुपाजी महाराज बहुत विरोध करते, सत्य से जानी भगवान निज लोक से कलिजुगर जीव मान तात्कालिक जीवन आचार्य से तात्कालिक जीव मान अधिकार जानपार, जीव जोटा चाहिए भी जीव जोटा चाहिए कौन तार अधिकार ना से कौन कर भक्ति जिन कहते से केवे निर्जन भजन को एकांत रहा ब्रज भजन करवा एकांत रहा जो ब्रज भजन करवा एकांत रहा एकांत वास करवा भक्ति विनोद ठाकुर भक्ति सिद्धांत सुशोक ठाकुर पूरा विरोध करते कहते मन तुम गीसार वैष्णव निर्जन रतरे प्रतिष्ठार घरे तब हरिनाम केवल कहित
एकांत रही भी जहां कहीं सम्मान न पेली निज मन निज को सम्मान दिए मु एकांत वास कर मो भि कि भजन आनंद ना मुसी समस्या
कारण जिते तुम एकाकी रही तो समस्या निजर समस्या आम बहु व्यक्ति मान संगे रही जो समस्या सृष्टि हुए से समस्या अपेक्षा एकाकी रही समस्या अधिका कष्ट लोक भाई मुझे एकाकी रही मो का झगड़ा झाँटी हमने मुझे रही नहीं पार एकाकी रही मन सहित ये संग्राम करने को पड़े स्वभाव सहित ये संग्राम करने को पड़े मान निजे जमी जन तुमको परास्त करदेला निजे निजे परास्त हो गल क्योंटा कष्ट तुम्हें जाऊे जाऊ गाड़ी तुमको किए एक्सीडेंट कर देला आ तुम्हें निजे नहीं कि गाड़ी कौट एक्सीडेंट है तुम्हें पड़ी गोड़ भांगल जी एक्सीडेंट करदेला दुख हेनी लोकटा कर तुम्हें लोकटे पड़ गल गाड़ी एक्सीडेंट होगा तुम्हें निज निजे बहुत कष्ट हुए से एकांत जो मैंने बास करती ज्ञान स्तर नहांती जी चित्त शुद्ध नुहे से एकांत रहा मैंने बहुत कष्ट भोग पड़ो से प्रतिष्ठा प्रतिष्ठा तो गोटे सूक्ष्म जिनिष ना से गृहस्थ ब्रह्मचारी गरीब धनी सन्यासी गुरु या सहित कि संपर्क ना प्रतिष्ठा गोटे प्रतिष्ठा जो फर्म कौन अहंकार गोटे फर्म प्रतिष्ठा है अहंकार मान अहंकार जो गोटे परिपक्व अवस्था को आगे प्रतिष्ठा आसे जी अहंकार निज अहंकार जापे ना जे कृष्ण मत सब कर गुरु मत सब किसी कार्य लगे कृपार मुझे बंचिक रही तार जो अहंकार चली आस बुझीपार आहंकार परिपक्व हो जाए से प्रतिष्ठा रूप से आसे प्रतिष्ठा का हृदय के आसो कि देख रिक्सा चलाती लोक सी रिक्सा जे चल सी कह मो भाई रिक्सा चलावाला कि रिक्सा टाणी नौ कह आज्ञा जानते मुझे वर्ष रिक्सा चलिए जो आम सब कलेज पढ़ु जाऊ तो रिक्सा तब तो रिक्सा था बस स्टाण रु आस हस्टेल को कि गोटे बस स्टाण रुले गांव को जी रिक्सा वाला कहते आज्ञा तीस वर्ष रिक्सा चलाउं मोर आज किसी असुविधा है ठकी नहीं बर्तमान से मन पड़े देख गोटे
ଗୋଟେ ଜୀବଟେ କର୍ମ କଲେ ବି ତାର ଅହଙ୍କାରଟା କେମିତି ରହୁଛି, ଜୀବର ତ ଶରୀରଟା ଗଠନ ହେଇ ସେଇଥିରେ ନା, ଆମେ କଣ ଗ୍ରାମ ଗୋଟେ ରକ୍ତ ମାଂସ ଶରୀର ଧରୁଛେ, ଯଦି ଭଗବାନଙ୍କର ସେବା କରିକି ତାଙ୍କର କୃପାଟାକୁ ଆମେ ଉପଲବ୍ଧି କରିପାରିବା ତାଙ୍କ କୃପାଟା ହବ ତ ହବ, ନହେଲେ ତାର ଶରୀର ଧର୍ମ ଯୋଉଟା ସେଟା କାମ କରିବ, କାମ ରହିଛି, କ୍ରୋଧ ରହିଛି, ଷଡ଼ରିପୁ ସହିତ ଅହଙ୍କାର ରହିଛି, ମନ ରହିଛି, ବୁଦ୍ଧି ରହିଛି, ସେମାନେ ତାଙ୍କର କାମ କରିବ ହିଁ କରିବେ। ତେଣୁ ବ୍ୟକ୍ତିକୁ
କେଉଁ କଥାଟା ମୁଁ ପଳେଇ ଆସି ଯେ କର୍ମରୁ ସେ ବିରତ ହେଇପାରିବ ନାହିଁ, କୃତ୍ରିମ ଭାବରେ ସନ୍ନ୍ୟାସ ନେଇପାରିବ ନାହିଁ, ଏକାନ୍ତ ବାସ କରିପାରିବ ନାହିଁ। କାହିଁକି ଆଚାର୍ଯ୍ୟ ମାନଙ୍କର ସେମାନଙ୍କର ଦୂରଦୃଷ୍ଟି ଅଛି ନା, ସେମାନେ ସବୁ ଭଗବାନଙ୍କ ଲୋକ, ଏଇ ଯୋଉ ସଂସ୍ଥା ମାନଙ୍କରେ ରହିବା ଏସବୁ ଭାରି ଜଣେ ଭାବିବ ନା, ମୁଁ ଯିଏ ବାବାଜୀ ହେଇନି ସେ ଭାବୁଛି କଣ ବାବାଜୀ ହେବାଟା ଭାରି ସହଜିଆ, କିନ୍ତୁ ସେ ବାବାଜୀ ଯଦି ଯିଏ ହେଇଯାଉଛି ସେ ପଚାରି କଣ ବାବାଜୀ ମଠ ରହିତେ ଏଇ ତ ଝଗଡ଼ା ଝାଣ୍ଡି ହେଲେଣି, ଏଠି ହେଲେଣି, ତା ସାଙ୍ଗରେ ମୋ ସ୍ୱଭାବ ପଡୁନି, ଇଏ ଏମିତି କଥା କହିଲେ ବାବାଜୀ ମାନଙ୍କ ଭିତରେ କମ କଥା ନା କଣ। ଭକ୍ତିଶାନ ସରସ୍ୱତୀ ଠାକୁର ପ୍ରପାଜୀ ମହାରାଜ ସେ ତ ଭଗବାନଙ୍କ ଲୋକ ସେ ଲେଖିଦେଇଛନ୍ତି, ଆଉ ଯଦି ସାଧୁମାନେ ମଠବାସୀ ମାନେ ଭଗବାନଙ୍କ ସେବା ନ କରିବେ ସେ ସ୍ପଷ୍ଟ ଲେଖିଛନ୍ତି, ମଠବାସୀ ମାନେ ଯଦି ଭଗବାନଙ୍କ ସେବାରେ ସତତ ନିଯୁକ୍ତ ନ ରହିବେ ସେମାନଙ୍କର ଅଧିକା ସମୟ ଅଧିକାଂଶ ସମୟ ସେ ଲେଖିଛନ୍ତି ମଠବାସୀ ମାନଙ୍କର ଅଧିକାଂଶ ସମୟ ପ୍ରଜଳପ କିମ୍ବା ଦେହାବିନିବାସରେ ଯାଏ, ପଳେଇବ ସମୟ ଗୁଡାକ ଜାଣି ହବନି। ତେଣୁ ସମସ୍ୟାଟା ଜଗତର ସବୁ ଜାଗାରେ ଅଛି, ଜଣେ ସାଧୁ ହେଲେ ବି ସାଧୁର ନିୟମଟା କର୍ମଟା ଆମ ପାଇଁ ସାଧୁମାନଙ୍କ ପାଇଁ କର୍ମ ରହିଲା, ରୋଷେଇ କର, ଝାଡୁ ମାର, ଭଗବାନଙ୍କ ସେବା କର। ଅଶୁଦ୍ଧ ଚିତ୍ତ ଲୋକ ଯଦି କର୍ମଟାକୁ ଛାଡ଼ିଦବ ତାକୁ ଫାଙ୍କା ସମୟ ମିଳିଲା ମାନେ ତାର ଇନ୍ଦ୍ର ଗୁଡା ଖାଲି ଏଣେତେଣେ ବୁଲିବ, ସେଥିରେ ଭଗବାନ ମନା କରୁଛନ୍ତି ଅର୍ଜୁନଙ୍କୁ, ନାଇଁ ନାଇଁ ତୁମେ କର୍ମ ସନ୍ନ୍ୟାସ କରିଯିବ, ସେଥିପାଇଁ ମନା କରାହେଲା, ତୁମେ ସନ୍ନ୍ୟାସ କର୍ମ ସନ୍ନ୍ୟାସ ମନା କରାହେଇଛି। ଆମର ଯୋଉ ସନ୍ନ୍ୟାସଟା ଲୋକମାନେ କୁହନ୍ତୁ ନା ତୁମେ କଳିଯୁଗ ସନ୍ନ୍ୟାସ ମନା, ତୁମେ ମାନେ ସନ୍ନ୍ୟାସ ଗ୍ରହଣ ନେଇଛ, ଆରେ ସନ୍ନ୍ୟାସର ଅର୍ଥଟା ବୁଝିନାହାନ୍ତି, ସନ୍ନ୍ୟାସୀ ଅର୍ଥ ଆମର କର୍ମ ତ୍ୟାଗ ନାହିଁ, ସନ୍ନ୍ୟାସର ଡେଫିନେସନ ହେଲା କର୍ମ ତ୍ୟାଗ କରିବା, ଗୋଟେ ସେମାନେ କୌଣସି କର୍ମ କରିବେନି, ଭିକ୍ଷା ମାଗିବେନି, କୌଣସି ଆଶ୍ରମ ବନେଇବେନି, କୌଣସି ଭୌତିକ ଶାରୀରିକ କର୍ମ କରିବେନି। ଆମର ସନ୍ନ୍ୟାସ କଣ, ଚୈତନ୍ୟ ଆମର ସନ୍ନ୍ୟାସୀ ମନ୍ତ୍ରଟା ଆମର ଭାଗବତୀ ହିସାବରେ ଚୈତନ୍ୟ ମହାପ୍ରଭୁ ଫର୍ମୁଲା ହିସାବରେ ଆମର ସନ୍ନ୍ୟାସୀ ମନ୍ତ୍ର, ମୁକୁନ୍ଦ ସେବାରେ ହଏ ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ, ଏଇ ଯୋଉ କି ସନ୍ନ୍ୟାସୀ ହେଲା ସେ ଏଇ ସନ୍ନ୍ୟାସୀ ଡ୍ରେସ ପିନ୍ଧୁଛି, କିଏ ବ୍ରହ୍ମଚାରୀ ହେଲା ସେ ନାଲି କପଡ଼ା ପିନ୍ଧୁଛି, ଆଉ କିଏ ଯିଏ ଯାହାର ପୋଷାକ ଯେମିତି କିଏ ଗୃହସ୍ଥ ପ୍ରଭୁ ଅଛନ୍ତି ତାଙ୍କ ଧଳା ପିନ୍ଧୁଛନ୍ତି, ସେ କହିଲେ ଏଇସବୁ ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ, ଏଇ ଯେ ନିଷ୍ଠାଟା ପରମାତ୍ମାଙ୍କ ପ୍ରତି ନିଷ୍ଠା ପାଇଁ ଏ ବେଶଟା, ନାଲି କପଡ଼ା ଆମେ ଯୋଉ ପିନ୍ଧୁଛେ ଯୋଉ ଗେରୁ କପଡ଼ା ବା ବୈରାଗୀର ଚିହ୍ନ, ଆମେ ଏଟା ପରମାତ୍ମା ନିଷ୍ଠାର ଚିହ୍ନ, ସେ କହିଲେ ମୁକୁନ୍ଦ ସେବା ହେଉ ସଂସାର ତାରଣ। ଆମର ସନ୍ନ୍ୟାସୀ ଫର୍ମୁଲାରେ ମା ସନ୍ନ୍ୟାସୀ ନେଲାବେଳେ ଏଇଟା ଗାଇ ଗାଇକି ଆସିଲେ ନା, ଆଉ ଆମର ସନ୍ନ୍ୟାସୀ ପାଇଁ ଅଲଗା ଯୋଉ ମାୟାବାଦୀ ମାନଙ୍କର ଯୋଉ ମନ୍ତ୍ର ସେଗୁଡା ସବୁ ଆମର ଦିଆଯାଇ ନା, ଆମର ମହାପ୍ରଭୁଙ୍କ ଫର୍ମୁଲା ଦିଆଯାଇଛି, ମହାପ୍ରଭୁ ସେଇ ଶ୍ଳୋକଟାକୁ ଗାଉଥିଲେ, ସେ ଶ୍ଳୋକଟାକୁ ଯାହାକୁ ଗାଇଛନ୍ତି ସେଟାକୁ ସନ୍ନ୍ୟାସୀ ମନ୍ତ୍ର ଆମର ଆଚାର୍ଯ୍ୟ ମାନେ ଦେଇଛି ମୁକୁନ୍ଦ ସେବା, ଆଉ ସେଟା କି ତୁମେ ସନ୍ନ୍ୟାସୀ ହେଇଗଲା ପରେ ତୁମର ତ ଗୋଟେ ସଂସାରୀ ଆଉ କଣ, ବ୍ରହ୍ମଚାରୀ ଲାଇଫ ହାପି ଲାଇଫ, ତୁମ ବ୍ରହ୍ମଚାରୀ ଜୀବନ ତୁମର କିଛି ତୁମର ତୁମ ଡିପାର୍ଟମେଣ୍ଟରେ ଖାମ, ତୁମେ ଏଟା କରିଦେଲା, ତୁମେ ତୋର ମଠ କଣ ଲସ୍ ହେଲା ଲାଭ ହେଲା ସେ ତାର ପ୍ରେସିଡେଣ୍ଟ ତାର ବୁଝିବ, ଆଉ ତୁମେ ଯେତେବେଳେ ସନ୍ନ୍ୟାସୀ ହେଇଯିବ ସେତେବେଳେ ତୁମେ ତୁମ ଦାୟିତ୍ୱଟା ରହିଲା, ଆଉ ତୁମେ ମୁକୁନ୍ଦ ସେବା ଗୁଡା କରିବ, ଯେତେ ପ୍ରୋବ୍ଲେମ କେତେ କଣ କଥା କେତେ କୁଆଡେ କଥା ସମସ୍ୟା ସବୁଗୁଡାକ ତୁମେ ବୁଝିବାକୁ ପଡିବ, କିନ୍ତୁ ବାୟବଦୀ ସନ୍ନ୍ୟାସୀ ମାନଙ୍କର ଗୁଡାକ ନାହିଁ, ତାଙ୍କର ତ ଏକାନ୍ତ ରହିବେ ଆଉ ଧ୍ୟାନ କରିବେ ଆଉ ସିଏ ବାହ୍ୟ କର୍ମ ଗୁଡାକ କରିବେ ନାହିଁ। ତେଣୁ ଅର୍ଜୁନଙ୍କ ଯୋଉ ପ୍ରଯୁକ୍ତିଟା ଥିଲା ତାକୁ ଏଇ ସମାଧାନ ସୂତ୍ରକୁ ବର୍ତ୍ତମାନ ପଳେଇ ଆସୁଛନ୍ତି ଭଗବାନ, ଏଇଟା ସବୁ କହୁଛନ୍ତି ନା, ଅଶୁଦ୍ଧ ଚିତ୍ତ ବ୍ୟକ୍ତି ସନ୍ନ୍ୟାସ ନେଇପାରିବ ନାହିଁ, କାରଣ ତାର ଜ୍ଞାନ ନିଷ୍ଠା ହବନି, ସେ କର୍ମ ଗୁଡାକ ଲାଗିକି ରହିବ, ତେଣୁ ସେ ବରଂ କର୍ମ କରିକି ସନ୍ନ୍ୟାସ ତେଜକୁ ଯିବା ଦରକାର। କର୍ମ କେମିତି କରିବ, କାଲି ଶୁଣୁଥିଲେ ଶ୍ଳୋକ 11 ନମ୍ବର ଶ୍ଳୋକ ଗୀତାବାଣୀ ନା, କାୟନେ ମନସା ବୁଦ୍ଧ୍ୟା କେବଳ ଇନ୍ଦ୍ରିୟରପି ଯୋଗିନାମ କର୍ମ କରୁଛନ୍ତି ସଙ୍ଗମ ତୀବ୍ରତ ଆତ୍ମଶୁଦ୍ଧ କାୟ ମନ ବାକ୍ୟରେ ସିଦ୍ଧସ୍ୱାମୀ ଲେଖିଲେ, ଭଗବାନ ପାଇଁ କର୍ମ କରୁଥିବ କିନ୍ତୁ ଗୋଟିଏ କର୍ମ ଅଭିନିବେଶଟା ଛାଡ଼ି ଦେଇଥିବ, ବା ସଂସାରରେ ଯିଏ ରହିଛି ସଂସାର କର୍ମଟା କରୁଥିବ ଏଟା କୃଷ୍ଣଙ୍କ କର୍ମ, କିନ୍ତୁ ଅଭିନିବେଶଟା ଛାଡ଼ିବ, ଅଭିନିବେଶ କଣ ମୁଁ ଏଟା କରୁଛି ମୋ ବିନା ସଂସାର ଚାଲିପାରିବନି, କର୍ମର ଗୋଟେ କର୍ମ ଉପରେ ସବୁବେଳେ କର୍ମ ଜାଡ୍ୟ, ତାକୁ ସେ ବିଶ୍ୱନାଥ ଚକ ଠାକୁର କହୁଛନ୍ତି କର୍ମ ଜାଡ୍ୟ, ଗୋଟେ ଗୋଟେ ମଣିଷର ତିନିଟା ସବୁଠୁ ବଡ ଭକ୍ତିପଥ ଆସିଗଲେ ଆମର ତିନିଟା ଜିନିଷ ବାଧା କରେ ଲେଖିଛନ୍, ସେଥିପାଇଁ ସାଧୁସଙ୍ଗ ସବୁବେଳେ କରିବାକୁ ପଡେ, ସାଧୁସଙ୍ଗ ନ ରହିଲେ ପୁରା ମନ କୁଆଡେ କୁଆଡେ ଭଟିକି ପଳେଇଯିବ, କଣ ହବ ହିସାବ ପତ୍ର ନାହିଁ, ସାଧୁ ଯୋଉମାନେ ସବୁ କହିବେ ମଠ ମନ୍ଦିର ଏମିତି ହଉଛି ସେମିତି ହଉଛି ଆଉ ଆସିବେନି, ସେ ଘର ରହି କଣ କରିବେ,
ଭୋଜନ ନାଇଁ ବାପା, ସେ କର୍ମ ଜାଗାରେ ପଶିଯିବେ। ଆମେ ତ ଶାସ୍ତ୍ର ଯାହା କହୁଛନ୍ତି ଆମେ କହିବୁ, ଆମେ କଣ ଆମ କୋଉଠି ଶିଖିଥିଲୁ ନା ଆମେ କଣ କହିଛୁ? ଯାହା ଗୁରୁ କହିଛନ୍ତି, ଯାହା ଶାସ୍ତ୍ର କହିଛନ୍ତି, ସେ ହିଁ କର୍ମ ଜାଗ୍ୟ ସଂସାର ଭୟଂ ଭକ୍ତି ବିଘ୍ନଶ୍ଚ। ସେ ଲେଖିଲେ ତିନିଟା ଜିନିଷ ସାଧୁ ସଙ୍ଗରେ ଯିବ, ଯେଭଳି ସୂର୍ଯ୍ୟଙ୍କର ଯଥା ଅବଶ୍ରମାଣ ଭଗବନ୍ତ ବିବାହସୁମ ଶୀତ ଭୟ ତମ ସେଇ ସାଧୁ ନାମ ସଂଶୟ ତଥା ଭଗବତ ବାଣୀ ଭଗବାନଙ୍କର ଏସବୁ ଅମୃତ ବାଣୀ। ଭଗବାନ ଐଲ ଗୀତା ଶେଷରେ ଐଲ ଗୀତା ପୂର୍ବବାତ ନିଷ୍ପୃହ ହେଇକି ଚାଲିଗଲେ, ଉର୍ବଶୀକି ଛାଡିକି ବୈକୁଣ୍ଠ ଲୋକ ପ୍ରାପ୍ତ ହେଇଗଲେ। କାରଣ ସେ ଆଗରୁ କୃଷ୍ଣଙ୍କ ପାଇଁ ପାଗଳ ହଉଥିଲେ, ଉର୍ବଶୀ ଭେଟିଲେ, ଉର୍ବଶୀଙ୍କୁ ସାହାଯ୍ୟ କଲେ, ଉର୍ବଶୀ କପଟ କରିକି ତାଙ୍କ ଅଭିଶାପ ପିରିୟଡଟାକୁ କାଟିବା ପାଇଁ ପୂର୍ବରଙ୍କ ଜୀବନଟାକୁ ନଷ୍ଟ କଲେ। ଆଉ ତା ନଷ୍ଟ କଣ, ସେ ତ ଭକ୍ତ ଆମ ପାଇଁ ସବୁ ଶିକ୍ଷା ଦେଇଛନ୍ତି। ତାପରେ ସ୍ୱର୍ଗକୁ ପୁଣି ପୂର୍ବର ଉର୍ବଶୀ ଚାଲିଗଲା ପରେ ଯଜ୍ଞ କରିକି ସ୍ୱର୍ଗ ଲୋକକୁ ଗଲେ, ସ୍ୱର୍ଗ ଲୋକର ବହୁ କାଳ ଉର୍ବଶୀଙ୍କ ସାଙ୍ଗରେ ରହିଲେ, ସେଠୁ ନିଷ୍ପୃହ ହେଇକି ତାହେଲେ ଫେରୁଛନ୍ତି ସ୍ୱର୍ଗ ଲୋକରୁ, ସେତେବେଳେ ସେ ଯୋଉ ଗୀତ ବି ଗାଇଲେ ସେଟା ହେଲା ଐଲ ଗୀତ। ଇଲାଙ୍କର ପୁତ୍ର ହେଲେ କିଏ ଆମର ଐଲ ପୁର୍ବା, ସେ ଯୋଉ ଗୀତ ଗାଇଲେ ଐଲ ଗୀତ, ଅଜଜାତି ଗୀତ, ସେ ବହୁତ ଆମ ପାଇଁ ସବୁ ଶିକ୍ଷଣୀୟ। ଆଉ ସଂସାର କେତେ ବଡ ବଡ ସେମାନେ ଭଗବାନଙ୍କର ଭକ୍ତ ବିଷୟ କାହାକୁ ଛାଡ଼େ ନା, ସେଟା ଶିକ୍ଷା। ଆଉ କଣ କେଉଁ କେଉଁ ଭକ୍ତର କେଉଁ ଅବସ୍ଥାରେ ବି ପତନ ହେଇଯିବ କେହି କିଛି, କାରଣ ବିଷୟର ପ୍ରବଳତା ଏତେ ରହିଛି ଯେ ଭଗବାନ ପାଇଁ ଏତେ ବଡ କାନ୍ଦୁଥିଲେ ଦିନ ରାତି ଚବିଶ ଘଣ୍ଟା ଯିଏ କାନ୍ଦୁଥିଲେ ପୁରବା, ଯୁବକ ଅବସ୍ଥାରେ ସେ ଭଗବାନଙ୍କର ଭକ୍ତ ଥିଲେ। ଆଉ ନହେଲେ ନାରଦ ମୁନି ତାଙ୍କୁ ଗୁଣଗାନ କାହିଁକି କରୁଥିଲେ? ଗୋଟେ ରାଜାର ରାଜା ତ ବିଷୟଟା, ଚୈତନ୍ୟ ମହାପ୍ରଭୁ ରାଜାଙ୍କୁ ଦର୍ଶନ କରୁନଥିଲେ ପ୍ରତାପରୁ, ଆଉ ନାରଦ ମୁନି ପୁଣି ଇନ୍ଦ୍ରଙ୍କ ସର୍ଭାରେ ପୁରବାଙ୍କର ଗୁଣଗାନ କାହିଁକି କରୁଥିଲେ? ପୁରବା ଭକ୍ତ, ଇନ୍ଦ୍ର ଶୁଣୁଥିଲେ, ସେଇଠି ଉର୍ବଶୀ ଥିଲେ। ଆଉ ଉର୍ବଶୀ ତ ଜଣେ ମିତ୍ରବରଣଙ୍କର ଅଭିଶାପ ରହିଛି, ମିତ୍ରବରଣଙ୍କୁ ବିବାହ ପାଇଁ ଚାହୁଁଥିଲେ। ମିତ୍ରବରଣ କହିଲେ ନାଇଁ ନାଇଁ କିନ୍ତୁ ଆମେ ତୁମକୁ ଗୋଟେ ମା ଦୃଷ୍ଟିରେ ଦେଖୁଛୁ, ତୁମେ କେମିତି ଏଗୁଡ଼ାକ ସବୁ କହୁଛ? ସେଟା ଅଭିଶାପ ଦେଲେ, ଆଇଥିଲେ ଅଭିଶାପ ଦେଲେ, ତାଙ୍କ ଅଭିଶାପ ପିରିୟଡଟା କାଟିବା ପାଇଁ ଉର୍ବଶୀ ବସିକି ରହିଥିଲେ। ଆଉ ଝିଅ ପିଲାମାନଙ୍କର କଣ, ସେ ବିବାହ ବେଳେ ଗୋଟେ ଜିନିଷ ଦେଖିବ, ଲୋକଟା ପୁଅଟା ଭଲ ହେଇଥିବା ଦରକାର। ଉର୍ବଶିଆ କହିଲେ ମୁଁ ତ ଆମେ ତ ସ୍ୱର୍ଗୀୟ କନ୍ୟା, ଆମେ ତ ସବୁ ବୈବାହିକ ଜୀବନ ରହିବୁନୁ, କିନ୍ତୁ ମର୍ତ୍ତ୍ୟ ଲୋକକୁ ତ ଯିବା ପାଇଁ ଆମକୁ ଅଭିଶାପ ହେଇଯାଇଛି, ମିତ୍ରବରଣ ଅଭିଶାପ ଦେଇଦେଇଛନ୍ତି, କରିବା କଣ? ନାରଦ ମୁନି ବ୍ରହ୍ମଚାରୀ, ନାରଦ ମୁନି ଯାହାର ଗୁଣଗାନ କରୁଛନ୍ତି ସେ କେତେ ବଡ ଭକ୍ତ ହେଇଥିବ। ଆଉ ସେ କପଟ କରିକି ଆସିଲେ ପୂର୍ବାକୃତିଙ୍କି, ଆଉ ସେ ମେସନ ଧରିକି ଆସିଲେ, ଆଉ ସେ ତାପରେ ତାଙ୍କର ଜୀବନ ଆରମ୍ଭ ହେଇଗଲା, ଗୋଟେ ବିପରୀତ ଦିଗରେ ଚାଲିଗଲା। ପୂର୍ବ ପଶ୍ଚିମ ଯେମିତି ବିପରୀତ ଦିଗ, ପୂର୍ବାଙ୍କ ଜୀବନ ବିଷୟରେ କେତେ ବଡ ଶକ୍ତି ରହିଛି ଭାଗବତ ଦେଖେଇ ଦଉଛି। ସେଥିପାଇଁ ଆମେ କାଳକୁ ଯେତିକି ଡରିବା, ବିଷୟକୁ ବି ସେତିକି ଡରିବା। କହିପାରିବେନି ଯେ କେହି କାହା ଜୀବନଟା ଗୋଟେ ସୁରକ୍ଷିତ, କେହି କହିପାରିବେନି ମୋ ଜୀବନଟା ସବୁବେଳେ ଏମିତି ଚାଲିଯିବ ଶୁଦ୍ଧ ବୋଲି ଆମେ କେବେ କହିପାରିବାନି। ଶୁଦ୍ଧ ଯଦି ସେ କୃଷ୍ଣ କୃପା ରହିବ ତାହେଲେ ଶୁଦ୍ଧ ହେଇକି ଆମେ ରହିବା, ମାନେ ବିଶୁଦ୍ଧଟା ଅଶୁଦ୍ଧଟା ହେବାଟା ବେଶ ସମୟ ଲାଗିବ। ଯେମିତି ଆମେ ଅଶୁଦ୍ଧ ହେବା ପାଇଁ ବାଥରୁମ୍ ଚାଲିଗଲେ ମଳତ୍ୟାଗ କରିଦେଲେ ଅଶୁଦ୍ଧ ହେଇଗଲେ, ଶୁଦ୍ଧ ହେବା ପାଇଁ ସ୍ନାନ କର, କପଡ଼ା ଚେଞ୍ଜ କର, ତିଳକ କର, ଶୁଦ୍ଧ ହେବା ପାଇଁ ବେଶୀ ସମୟ ଲାଗେ, ଅଶୁଦ୍ଧ ହେବା ପାଇଁ ବେଶୀ ସମୟ ଲାଗିବନି। ଆଉ ଏଇ ଜଗତଟା ସେୟା, କୌଣସି ଭକ୍ତକୁ ଏଥିପାଇଁ ଭକ୍ତମାନେ ବି ନିନ୍ଦା କରନ୍ତିନି, ତାଙ୍କର ଆଜି ସେ ଛାଡ଼ିଦେଲେ ଭକ୍ତିପତ ଛାଡ଼ିଦେଲେ ପତନ ହେଇଗଲା, କିନ୍ତୁ ବହୁତ ଭକ୍ତ ଥିଲେ ସେମାନେ ପ୍ରଭୁପାଦଙ୍କୁ ଶିଷ୍ୟ ଥିଲେ, ତାଙ୍କୁ କେବେ ତୁମେ କିଛି କହିବନି, ଯଦି ଯେ ମାଚ୍ୟୁରିଟି ବୋଲି ସେ ଜାଣିବ ନାହିଁ। ପ୍ରଭୁପାଦଟା ଲେଖିଲେ କାଳକୃଷ୍ଣ ଦାସଙ୍କ କଥାରେ, ସେ ଲେଖିଦେଲେ ଏନିୱାନ୍ ମେ ଫଲ୍ ଡାଉନ୍ ଫର୍ ମିଜ୍ ଏକ୍ଜଲ୍ଟେଡ୍ ପୋଜିସନ୍ ଆଟ୍ ଏନି ମୋମେଣ୍ଟ। ସେ ତ ପୁରା ଭଗବାନଙ୍କ ଲୋକବେଳେ ସେ ପୁରା ସବୁ ଲେଖିଦେଇଛନ୍ତି। ଆଉ ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି ଅତି ଉନ୍ନତ ସ୍ତରରେ ବି ସେ ପତନ ହେଇପାରେ। ସେ କହିଲେ ହ୍ୱାଟ୍ ଟୁ ସ୍ପିକ୍ ଅବାଉଟ୍ ଅଦର୍ସ, ଇଭିନ୍ ଦି ପର୍ସନାଲ ଆସୋସିଏଟ୍ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ, ଗିଭ୍ ଅଫ୍ ଦି ଆସୋସିଏସନ୍ ଅଫ୍ ଚୈତନ୍ୟ ମହାପ୍ରଭୁ ଆଣ୍ଡ୍ ୱାଣ୍ଟସ୍ ଟୁ ଜିପ୍ସି ଓ ମ୍ୟାନ୍। ମହାପ୍ରଭୁ ଛାଡ଼ି ଦେଇକି ସେ ପଳେଇଗଲେଣି କୋଉଠିକି, ଭଟ୍ଟାଥାରିକମାନଙ୍କୁ। ସେଠି ପ୍ରପାତ ପର୍ପଟରେ ଲେଖିଲେ, ଏହି କିଛି କହିପାରିବେନି। ସେଇ କୃଷ୍ଣ କୃପା ଯାହା ଯିଏ ତାଙ୍କୁ ଲାଗି ରହିଥିବ, ପ୍ରାର୍ଥନା କରୁଥିବ, ତାଙ୍କ ଡାକ ସେ ଯେତେବେଳେ ଶୁଣିକି ରଖିଥିବେ, ଅଟକେଇକି ରଖିଥିବେ, ମାନେ କିଛି କହିବନି। ଉର୍ବଶୀ ଏଇ ଯୋଉ ଏଇ କଥାରେ ସାଧୁ ସଙ୍ଗତାରେ ପଡିଲେ, ଉର୍ବଶୀକି ଛାଡ଼ିଦେଲେ, ସ୍ୱର୍ଗ ଲୋକର ବିବାହ ଯେତେବେଳେ ଆସିଲେ ସେତେବେଳେ ଗୋଟେ ଗୀତ ଗାଇକି ଗଲେ। ସେ ଗୀତ ସରିଲା ପରେ ଭଗବାନ ଉଦ୍ଧବଙ୍କୁ ଐଲ ଗୀତଟା କହୁଥିଲେ, ବିଶ୍ୱରୁ କେମିତି ମୁକ୍ତ ହବ। ଐଲ ଗୀତଟା କିଏ ଭଗବାନ କହିଛନ୍ତି ନା, ଆଉ ଉଦ୍ଧବଙ୍କୁ କହିଛନ୍ତି, ଆଉ ଏଇ ଗୁଣରୁ କେମିତି ମୁକ୍ତ ହବ। ଐଲ ଗୀତ ଐଲ ଯାହା କହିଥିଲେ ପୂର୍ବା ଯୋଉ ଗୀତ ଗାଇଥିଲେ ତାକୁ କହିସାରିଲା ପରେ ଏକାଦଶ ସ୍କନ୍ଧରେ ଗୋଟେ ଭଗବାନ ଆରମ୍ଭ କଲେ କନ୍କ୍ଲୁଜନଟା। ଏ ଯୋଉ କର୍ମ ଜାଡ୍ୟ କଥା ପଡୁଛି, ସଂସାରରେ କର୍ମ ପ୍ରତି ଗୋଟେ ସବୁବେଳେ ଜାଡ୍ୟ ବୁଦ୍ଧି ରହିବ। ଭଗବାନଙ୍କ ସେବା ଗୁଡା ଯଦି ଆମେ ନ କରିବା, ମୋର ଏଟା କର୍ମ ତ ଆଉ ଏଟା ପିଲା ଛୁଆଙ୍କର କର୍ମ, ଆର କର୍ମ ସରିବ କେତେବେଳେ କୁହ? କର୍ମଟା କେତେବେଳେ ତୁମେ ସାରିବ, କେତେବେଳେ ତୁମର ଟାର୍ଗେଟ୍ କିଛି ଅଛି? ଏଦିନ ମୁଁ ସାରିବି, କେବେ ସରିବନି। ପୁଅ ବାହାର ଅଛି, ଝିଅ ଝିଅ ବାହାର ଅଛି, ଆଜ୍ଞା ଘର ଅଛି, ଦ୍ଵାର ଅଛି, କର୍ମ ଜାଡ଼ିବ, ପଶିଯିବା, ବାଟ ପାଇବାନି। ଆଉ ସେଥିପାଇଁ ସେ ଲେଖିଲେ, ଯଦି ସୂର୍ଯ୍ୟ ସୂର୍ଯ୍ୟଦେବ ଯଥା ଅବଶ୍ୟ ମାନନ୍ଦ ଭଗବନ୍ତ ବିବାହ ଅବଶ୍ୟ, ତାପରେ ଯାହା ସବୁ କମ୍ୟୁନିଟି ଚକ୍ରବର୍ତ୍ତୀ ଲେଖିଛନ୍ତି, ଆଖି ଖୋଲି ଦେଇଛନ୍ତି ସବୁ ସାଧୁ ସମାଜର। ଯେତେ କଷ୍ଟ ଓ ଦୁଃଖ ସେଇ ସାଧୁ ଗୁରୁଙ୍କ ଚରଣ କମଳରେ ପଡିକି ଜୀବନଟା କାଟିବାକୁ ପଡିବ, କାରଣ ସିଏ ଯେତେ ଅସୁବିଧା ଥିଲେ ବି ଆଉ ରାସ୍ତାଟା ନାହିଁ। ଯେମିତି ଗୋଟେ ରାସ୍ତା ଅଛି, ଆମେ ସେଇ ରାସ୍ତାରେ ଯିବାକୁ ପଡିବ, ସେଠି କାଦୁଅ ଅଛି ନା, ଆଉ କୁଆଡେ ରାସ୍ତା ନାହିଁ, କଣ କରିବେ? ସେଠି ଗାଡିକି ସେଇ ବାଟେ ନବାକୁ ପଡିବ, ନହେଲେ କାନ୍ଧିକି ସାଇକେଲଟାକୁ ନବାକୁ ପଡିବ, ରାସ୍ତାଟା ନାହିଁ। ପାଉ ସଂସାରରେ ଆଉ ସୁଖ ପାଇବାର ରାସ୍ତା କୋଉଠି ନାହିଁ। ଋଷି ଲେଖିଲେ ସେଟା, ଯଥା ଉପଶ୍ରୟ ମାଣସ୍ୟ ଭଗବନ୍ତ ବିବାହ ବସୁ, ଭଗବାନ ବିବାହ ବସୁ। ସୂର୍ଯ୍ୟଦେବଙ୍କୁ ସବୁବେଳେ ଭଗବାନ କୁହାଯାଏ, ସୂର୍ଯ୍ୟଦେବଙ୍କ ପାଖରେ ସବୁବେଳେ ଭଗବାନ ଲାଗିବ। ଭଗବାନ ସୂର୍ଯ୍ୟଦେବ ବିଷ୍ଣୁ ନା, ବିଷ୍ଣୁଙ୍କର ତାଙ୍କ ଶକ୍ତି। ଭଗବାନ ସୂର୍ଯ୍ୟଦେବ ଯେତେବେଳେ ଉଦୟ ହୁଅନ୍ତି, ଶୀତ ଭୟ ତମ, ଶୀତଟା ପଳେଇବ, ସୂର୍ଯ୍ୟ ଆସିଲା ମାନେ ଶୀତ ପଳେଇଲା, ଟେମ୍ପରେଚର ଆସିଲା, ଭୟ ପଳେଇଲା, ଭଳା ଚୋର ଡକାୟତ ଏଇ ଯୋଉ ଜୀବଜନ୍ତୁ ଗୁଡାକ ରହିଲା, ସାପ ବେଙ୍ଗ ଆଉଟଡୋର ରହିବନି, ଶୀତ ଭୟ ତମ ଅନ୍ଧାରି ପଳେଇଲା। ସେଠି ସେ ଲେଖିଲେ ସାଧୁନାମ ସଂସେବୟା ତଥା, ସୂର୍ଯ୍ୟଦେବଙ୍କର ସେବା କଲେ ଯେମିତି ତିନିଟା ଜିନିଷ ମିଳିଯାଏ, ସାଧୁଙ୍କର ସେବା କଲେ ତିନିଟା ଜିନିଷ ମିଳିଯାଏ। ସେ ଆଉ କହିଲେ, ଭଗବାନ କହିଲେ କଣ ମିଳିବ, ସୂର୍ଯ୍ୟଙ୍କ ସହିତ ନା କହି ଛାଡ଼ିଦେଲେ ସାଧୁକୁ। ସୂର୍ଯ୍ୟ ତ ଆଉ ଉଦୟ ହଉଛନ୍ତି, ଜୀବର ଅନ୍ତର ଅନ୍ଧକାରକୁ ବିନାଶ କରିପାରୁନା, ସାଧୁ ଅନ୍ତର ଅନ୍ଧକାରକୁ ବିନାଶ କରିଦଉଛି। ଗୋଟେ ସାଧୁର ଶକ୍ତି ଆଜି କେତେ ପ୍ରଭୁପାଦଙ୍କ ଦୟାରୁ ଅଛି, କେତେ ଜୀବ ମାଛ ମାଂସ ଛାଡି ହରିନାମ ଟିକେ କରୁଛନ୍ତି କି ନାହିଁ, ମାନେ ସାଧୁଙ୍କର ଦୟାରୁ ଗୋଟେ। ଆଉ ସୂର୍ଯ୍ୟ ତ ସୃଷ୍ଟି କାଳରେ ସୂର୍ଯ୍ୟ ଅଛନ୍ତି, ସୂର୍ଯ୍ୟ ହେଲେ ତ ଲୋକ ଯାଇକି ମାଛକୁ ଧରିବ, ଛେଳି କାଟିବ, ସୂର୍ଯ୍ୟ କଣ ସାହାଯ୍ୟ କରୁଛନ୍ତି ଗୋଟେ ଜୀବ? ସେଠି ସେ କହିଲେ ସାଧୁନାମ ସଂସେବ ତଥା, ସମ୍ୟକ ଭାବରେ ସାଧୁ ସେବା କଲେ, ସୂର୍ଯ୍ୟଙ୍କୁ ଯେଭଳି ସେବା କଲେ ଫଳ ମିଳେ। ସେଠି ବିଶ୍ୱନାଥ ଚକ୍ର ଠାକୁର ଲେଖିଲେ କମେଣ୍ଟରେ, ସଂସାର ଭୟଂ କର୍ମଜାଗ୍ୟମ ଭକ୍ତି ବିଘ୍ନଶ୍ଚ, ସାଧୁ ସଙ୍ଗ କଲେ ତିନିଟା ଜିନିଷ, ଭକ୍ତିରେ ଯୋଉ ବିଘ୍ନ ଗୁଡାକ ରହିଲା ଗୁଡା ଆସିବ। ଭକ୍ତି ଆମେ ଯିଏ ଯେଉଁ ସ୍ତରକୁ ଯିବ ତା ସେଇ ସ୍ତରରେ ବିଘ୍ନ ଅଛି। ଗୁରୁ ହେଲେ ବି ତମକୁ ଗୁରୁ ସ୍ତରରେ ବାଧା ଅଛି, ଶିଷ୍ୟ ହେଲେ ବି ଶିଷ୍ୟ ସ୍ତରରେ ବାଧା ଅଛି, ଗୃହସ୍ଥ ହେଲେ ଗୃହ ସ୍ତରରେ ବାଧା ଅଛି, ବ୍ରହ୍ମଚାରୀ ହେଲେ ଜୀବନ ବାଧା। ଆଉ ଜୀବନଟା ଯୋଉଦିନଠୁ ମିଳିଛି ଗୋଟେ ବାଧାଟା ଆରମ୍ଭ ହେଇଯାଇଛି। ସଂସାରଟା କାଳ ସ୍ୱର ଦେଲା, କାଳ ଦଣ୍ଡ, ଏ ଜଗତଟା ସେମିତିକା। ଆଉ ସେ କହିଲେ ତିନିଟା ଜିନିଷ ସାଧୁ ସେବାରୁ ମିଳିବ, କଣ କଣ ମିଳିବ? ସଂସାର ଭୟ, ସବୁବେଳେ ଗୋଟେ ସଂସାରଟା ଡର ଲାଗେ, ଆଉ ସାଧୁ ସଙ୍ଗ ଯିଏ ନ କରେ ତାକୁ ସବୁବେଳେ ଡର ଲାଗିବ, ମୋର କଣ ହବ କଣ ନାହିଁ, କିଏ ବୁଝିବ କଣ ହେଇଯିବ। ସାଧୁ ସଙ୍ଗରେ ଲୋକ ସେ ନିର୍ଭୀକ ହେଇକି ରହିବ, ହଁ ଯାହା ହେଲେ ପ୍ରଭୁ ଅଛନ୍ତି ମତେ ଜର, ସେ ଯେତେ ଦିନ ବଞ୍ଚିବ ସେ ଆଉ ଭୟରେ ବଞ୍ଚିବ, ଭୟରେ ବଞ୍ଚିବାଟା ସେଟା ପ୍ରଥମ କଣ କହିଲେ ସଂସାର ଭୟମ, ଦ୍ୱିତୀୟ କହିଲେ କର୍ମ ଜାଡ୍ୟମ, କର୍ମ ପ୍ରତି ଗୋଟେ ଜଡ ବୁଦ୍ଧି ରହୁଛି ସବୁବେଳେ, ସେ ଆଉ ଭଗବାନ କର୍ମ କିଛି କରିବନି, ତାର କାହାକୁ କିଛି ଭଲ ବି ଲାଗିବନି, କର୍ମ ଜାଡ୍ୟ, ମୋ ଏ କାମଟା ବାକି ଅଛି, ମୋର ଏଇଟା କାମଟା ବାକି ଅଛି, ଖାଲି ସବୁ କେବଳ ସଂସାର କର୍ମ ଗୁଡାକ ତାକୁ ଭଲ ଲାଗିବ। ଆଉ ଭକ୍ତି ବିଘ୍ନ ସଂସାର ଭୟମ କର୍ମ ଜାଡ୍ୟମ ଭକ୍ତି ବିଘ୍ନଶ୍ଚ, ସୂର୍ଯ୍ୟଦେବ ଯେଉଁଭଳି ତିନିଟା ଜିନିଷ କରନ୍ତି, ସାଧୁ ସଙ୍ଗରେ ସେ ତିନିଟା ଜିନିଷ। ତେଣୁ ଏଇ ଯୋଉ କର୍ମଟା ଯୋଉ ଗୋଟେ ଜିନିଷ କହିଲେ, କର୍ମଟାକୁ ଶୁଦ୍ଧି କରିବା ପାଇଁ ଭଗବାନ କର୍ମ କଲା ମାନେ ପାପ ପୂର୍ଣ୍ଣ ହେଇଯିବ, କର୍ମଟା ଯାହା ପାଇଁ କରୁଛେ, ଯେମିତି ଗୋଟେ ଭଲ କର୍ମଟା ତମେ କରୁଛ, ପରିବାରଟା ପରିବାରଟା ବିକୁଛ, ପରିବାର ମାନଙ୍କର ବର୍ତ୍ତମାନ କଣ ଟମାଟୋ କେତେ 100 ଟଙ୍କା କି 150 ଟଙ୍କା ହେଇଛି ଟମାଟୋ, ତାର ରେଟ୍ଟା ସେ 50 ଟଙ୍କା ଥିବ, 60 ଟଙ୍କାରେ ସେ କିଣିଥିବ, ସେ ଦେଖୁଛି ମାର୍କେଟ ରେଟ୍ 150 ଟଙ୍କା ଅଛି, ସେ ଦେଖିନ ସେ ପରିବା ଦେଲେ ବିକ୍ରି ହୁଏ, ତାର ସରିଯିବ ଆଉ ଜଣଙ୍କ ଥିବ, ସେ ସେଠି 10 ଟଙ୍କାଟାକୁ 15 ଟଙ୍କା କରିଦବ। ଆରେ ସେ ତା କର୍ମ ଫଳଟା ଭୋଗିବ ଏଠି, ସେ ଯୋଉ ଆସକ୍ତିରେ ଆସିଗଲା, ଆଜି ଏତେ ପଇସା ପାଇଗଲେ ପୁଅର ସେ ଆଡମିସନଟା ହବ, ସେଠି ଗୋଟେ ଡ୍ରେସ୍ କିଣା ହବ, ଦେଖ ସେ ଗୋଟେ ଆସକ୍ତିର କର୍ମଟା ଭୁଲ କର୍ମ କରିଦେଲା, କର୍ମଟାକୁ କି ସୁସ୍ଥ ଭାବରେ କରିପାରିବେନି, ଦ୍ୱେଷ ଆସିବ ନହେଲେ ଆସକ୍ତି ଆସିବ। ତେଣୁ କର୍ମଟାକୁ ଶୁଦ୍ଧ କରିବାର ଉପାୟ ଭଗବାନ ଦେଲେ, କର୍ମ ଶୁଦ୍ଧି କରିଲେ ଚିତ୍ତ ଶୁଦ୍ଧି ହବ। ଆମର ଆମ ରାସ୍ତାଟା କଣ, ଆମେ ଗୋଟା କୃଷ୍ଣଙ୍କ ପାଇଁ କର୍ମ କରିବା, ତା ସହିତ ଶ୍ରବଣ କାଳୀ ଶୁଣୁଥିଲା ନା, କର୍ମ ଅଭିବେଶତାନ ଶ୍ରବଣ କୀର୍ତ୍ତନ ଲକ୍ଷଣ ଆଦି ସିଦ୍ଧର୍ଶନ ଲେଖି, ଶ୍ରବଣ କୀର୍ତ୍ତନଟା କରୁଥିବ ନହେଲେ କର୍ମ କରୁ ଗୁରୁ ଅହଙ୍କାର ଚାଲି ଆସିବ, ମୁଁ ଏଇଟା କରୁଛି ମୋ ଦ୍ଵାରା ଏମିତି ହେଇଛି, ସେ ପୁଣି ପୁରା ଗଲା ପୁରା ଭଗବାନ ଭକ୍ତ ହେଲେ ବି ଆମର ସବୁ ବିନାଶ ହେଇଯିବ। ତେଣୁ ବନ୍ଧକ କର୍ମ କଲେ, କୃଷ୍ଣଙ୍କ ପାଇଁ କର୍ମ କଲେ କେବେ ବନ୍ଧନ ହବନି, କର୍ମ ଯୋଗ ହେଲା, ଚିତ୍ତ ବିଶୁଦ୍ଧି ହେଇକି ସନ୍ନ୍ୟାସ ଷ୍ଟେଜକୁ ତୁମେ ଯିବ, ଅର୍ଥାତ୍ ଜ୍ଞାନ ପ୍ରାପ୍ତ ହବ, ମୁକ୍ତି ହବ କି ନାହିଁ କାଲି କହିଦେଲେ ମୁକ୍ତି ହେଇଯିବ। ଆଜି ଶ୍ଳୋକରେ କହୁଛନ୍ତି, ଆଚ୍ଛା ଶାନ୍ତି ମିଳିବ ନା ଯେତେଦିନ ଆମେ କର୍ମ କରିବା, କେହି ପ୍ରଶ୍ନ କରିବା, ମୁକ୍ତି ତ କେବେ ମଲା ପରେ ଯାଇକି ହବ, ଯେତିକି ଦିନ କର୍ମଟା କରିବା ଶାନ୍ତିରେ ରହିବା ନା? ସଂସାର ଲୋକ କଣ, ଯେତେବେଳେ ଗାଁ ଗହଳି ଲୋକକୁ ଆମେ ଛୋଟ ପିଲାବେଳେ ଏବେ ତ ଆମେ କୋଉ ମିଶୁଛୁ ନା କେତେ, ଆଉ ଯାହା ଯେପଟେ ଦେଖା ଲୋକ ଲୋକ ଏଇ ଗାଉଁଲିଆ ଲୋକ ଯେତେବେଳେ ଚାଷବାସ କରି ତାଙ୍କୁ ଦିବତ ପଚାରିବା କଥା, ଛୋଟ ପିଲାବେଳେ ଆମେ ସବୁ ସେତେବେଳେ କେତେ 25 ବର୍ଷ ତଳର କଥା ମୁଁ କହୁଛି, ସେତେବେଳେ ଯାହାକୁ ପଚାରିବ ଭାଇ ଭଲ ଅଛୁ ନା, କଣ ସଂସାର ଝମେଳାରେ ପଡିଛି, ସବୁବେଳେ କୁହେ ସଂସାର ଝମେଳା ନହେଲେ ସଂସାର ଜଞ୍ଜାଳ। ତାମାନେ କଣ, କର୍ମଟା କଲେ ବି ଏତେ ସରଳ ଥିଲା, ଭଲ ସଂସ୍କାର ଥିଲା, ଗୋଟେ ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ନଥିଲା, ସେ କଣ ଟିକେ କହିଦେଲେ ପୁଣି ତାକୁ ମୋ ସ୍ୱାମୀ କହିଲା, କହିଲା ମୁଁ ସହିକି ରହିଯିବି। କେତେ ସୁନ୍ଦର ପରିବେଶରେ ବି ସେମାନେ ଆଡମିଟ୍ କରୁଥିଲେ, କଣ ବାବା ଭଲ ହବ, ଆମେ ସବୁ ସଂସାର ମାୟାରେ ପଡୁଛୁ, ସଂସାର ଜଞ୍ଜାଳ ଜଞ୍ଜାଳ ଗୋଟେ ସବୁବେଳେ କଷ୍ଟ ଲାଗେ। ଜଣେ ପ୍ରଶ୍ନ କରିବ, ମୁଁ ତ କର୍ମଯୋଗୀ ହେଇଯିବି, କୃଷ୍ଣଙ୍କ ପାଇଁ କର୍ମ କରି ମତେ ଶାନ୍ତି ମିଳିବ ନା, ମୁକ୍ତି ତ କେତେବେଳେ ହେବି, ପାପର ଫଳ ଭୋଗିବାକୁ ପଡିବନି, ଠିକ ଅଛି ଶାନ୍ତି ମତେ ମିଳିବ ନା? ପରବର୍ତ୍ତୀ ଶ୍ଳୋକରେ କହିଲି, ବାର ଯୁକ୍ତ କର୍ମ ଫଳମ ତ୍ୟତା ଶାନ୍ତି ମାପ୍ନନ୍ତି ନଷ୍ଟିକି ଅୟୁକ୍ତ କାମ କରେଣ ଅୟୁକ୍ତ କାମ କାରେଣ ଫଳମ ଶକ୍ତ୍ୱା ନିବଧ୍ୟତେ। ଯେଉଁ ବ୍ୟକ୍ତି ଦୃଢ ଭାବରେ ମୋ ସହିତ ଯୁକ୍ତ ହୋଇଥାଏ, ଅର୍ଥାତ୍ ଏକ ଭକ୍ତ୍ୟାପ୍ଲୁତ ଆତ୍ମା, ସେ ବିଶୁଦ୍ଧ ଶାନ୍ତି ଲାଭ କରେ। କର୍ମଯୋଗଟା କଣ, ଆମକୁ ଲାଗୁଛି ଗୋଟେ ମଠ ମନ୍ଦିର କର୍ମ, ଏ ଝାଡ଼ୁ ମାରିବା, ଭଗବାନ ପାଇଁ ରୋଷେଇ କରିବା, ଏଗୁଡା କର୍ମ ଗୁଡାକ ନା? ଆଉ ଏଟା କୃଷ୍ଣ ପାଇଁ କର୍ମ, ଏଥିରେ ଚିତ୍ତ ଏତେ ଯଦି ନ ହେଇପାରିଲା ଆଉ ତୁମେ ଏକାନ୍ତ ରୁହ, କୋଉଠୁ ଆଉ ହରିପାରିବନି, କାରଣ ଅଶୁଦ୍ଧ ଚିତ୍ତ ବ୍ୟକ୍ତି ଯଦି ଭଗବାନଙ୍କ ସେବାରେ ଲାଗିକି ଶୁଦ୍ଧ ହେଇପାରିଲାନି, ଆଉ ଇନ୍ଦ୍ର ଗୁଡାକୁ ବିରତ କରିକି ଭଗବାନଙ୍କ ସେବାରୁ ସେ ଯୋଉଠୁ ରହିଲେ କଣ ହବ, କିଛି ହେଇପାରିବ। ସେ ମନା କଲେ, ପ୍ରତିଷ୍ଠାର ତରେ ନିର୍ଜନ ଘରେ ତବ ହରିନାମ କେବଳ କହିଥବ, ପ୍ରଭୁବାଜୀ ମହାରାଜ ସେ କୁହନ୍ତି, ମୋ ଗୁରୁଦେବ କେବେ ହେଲେ ଆଲାଉ କରନ୍ତିନି, ଭୋଜନ କେବେ ଆଲାଉ କରନ୍ତି, ସେ ଜାଣନ୍ତି ତାଙ୍କର ଅଧିକାର କେଉଁ ଜୀବ କରିପାରେ, ଆମେ କାହାକୁ ଅନୁକରଣ କରିକି ଓଡ଼ିଆରେ ଗୋଟେ ନାହିଁ ନା, କଣ କଣ ଓଧ ଓଧ ବୁଦ୍ଧିରେ ଓଧ ପଛରେ ଭୂଆଁ ବିରାଡ଼ି ବାଇ, ଓଧଟା ଓଧଟା ଆଜିକାଲି କାହିଁ କଣ ଦେଖିବାକୁ ମିଳେ, ମାଛ ତ ସେ ଯଦି ଓଧ କୋଉଠି ରହିବ, ଯଦି ପୋଖରୀ ପାଖରେ ଗଛ ଥିବ, ଘଞ୍ଚ ଗଛ ଥିବ, ଓଧଟା ସେଟା ଦେଖାଯାଏ ୟା ଭଳିଆ, ଛୁଆଟି ବେଳେ ସବୁ ଓଧ ଆମେ ଦେଖିଥିଲୁ, ଯୋଉ କଣ ନେଉଳ ନେଉଳ ଭଳିଆ ଦେଖାଯାଏ ଓଧଟା, ତାକୁ ଦେଖା ସିଏ ଗଛ ଚଢିଯିବ, ପାଣିରେ ବୁଡିବ, ସେ ପାଣିରେ ବୁଡିକି ମାଛକୁ ଧରିଦବ, ମାଛ ତ ଶୁଅନ୍ତିନି, ମାଛ ମାଛଙ୍କର ତ ଚକ୍ଷୁ ସବୁବେଳେ ଖୋଲା ଥାଏ, ମାଛ କଣ ରେଷ୍ଟ ନିଏ ନା କଣ, ରେଷ୍ଟ ନିଏନି, ତେଣୁ ସେ ସବୁବେଳେ ଦିନ ରାତି ସବୁବେଳେ ଘୁରୁଥିବନି, ମାଛ ଶୋଇଯା ନା ତାଙ୍କ ପୋଖରୀରେ ମାଛ ବି ରୁହନ୍ତେ, ତ ଖାଇଦିଅନ୍ତେ ନା, ସାପ ଫାପ ଯାହା ଯିଏ ତାର ବିରୁଦ୍ଧ ଜିନିଷ ତାକୁ ଖାଇଦିଅନ୍ତେ, ଭଗବାନ ସୃଷ୍ଟି କେମିତି ସବୁ ବଞ୍ଚେଇକି ରଖିଛନ୍ତି, ମାଛ ନ ରହିଲେ ଜଳ ଶୁଦ୍ଧି ହବନି, ଜଳର ଯୋଉ ମଳ ଖାଇବ କିଏ, ମାଛ ଖାଇବେ ଆଉ, ତାଙ୍କର ଏମିତି ଶକ୍ତି ଭଗବାନ ନେଇଛନ୍ତି, ସେ ଜଳରୁ ଫିଲ୍ଟର କରିକି ମଳ ନେଇଛି, ମତ୍ସ୍ୟଟା କାହିଁ ଖାଆନ୍ତିନି, ମତ୍ସ୍ୟାଣି ସର୍ବଭକ୍ଷ୍ୟାଣି, ମାଛଟା ସବୁ ଖାଏ, ସେଥିପାଇଁ ତାକୁ ଖିଆଯାଏ, କାରଣ ଯେତେ ମଳ ସବୁ ସବୁ ମଳ ଗୁଡାକ ସେ ଖାଇବେ, ସେ ମାଛ ମଳେ ଖାଇବେ, ମଣିଷ ମଳ ଛାଡ଼ିଲେ ବି ଖାଇବେ, ସବୁ ଗୁଡା ସେ ଖାଇବେ, ସେ ମଳ ଯାହା ସର ଦିଏ ତାକୁ ତୁମେ କଣ ଖାଇବ, ଘୁଷୁରୀ ଖାଇବା ଯାହା ମାଛ ଖାଇବା, ସେ ଫିଲୋସଫି ହିସାବରେ ମଳରୁ ତାର ସରଟା ତିଆରି ଆଉ, ଆଜିକାଲି କିଏ କହିବେ ନା ଆଜ୍ଞା କୁକୁଡ଼ା ଦାନା କଣ ଦାନା ଦଉଛି ମାଛ, ତାକୁ କଣ କହିବୁ, ତାକୁ କଣ ବୁଝେ, ନାଇଁ ଜଳର ମଳ ଅଛି, ସେ ତ ମାଛ ମାଛ ତ ଶୁଏନି, ଓଧ କଣ କରିବ, ସେ ପାଣିରେ ବୁଡି ଗୋଟେ ଗୋଟେ ଧରିଦବ, ଚାଲାକଟା ସେ ପୁରା ବେଶୀ ରାତିରେ ଆସିବ କି, ସିଏ ତାର ଜାଣିଛି କୋଉ ଟାଇମରେ, ଦିଗ ତିନିଟା ତାର ଆସିବ, ତିନିଟା ଘଣ୍ଟା ପରେ ଆସିବ, ଭୋର ହେଇଗଲେ ଭୟଙ୍କର ଜନ୍ତୁ ଯୋଉଗୁଡାକ ଥାନ୍ତି, ଯୋଉଟା ଓଧକୁ ମାରିବେ ସେମାନେ ସବୁ ପଳାନ୍ତି, ଇଏ ତାର ଆସିବ ଭୋରୁ ଆସିକି ସେ ତାର ଚଢିକି ପାଣିରେ ବୁଡିକି ଗୋଟେ ଗୋଟେ ମାଛ ଧରି ଆଣି ଖାଇବ, ଆମେ ସବୁ ଛୋଟ ପିଲାବେଳେ ଦେଖିଛୁ ସେ ପୋଖରୀ ସବୁ ମାଛ ଛାଡ଼ନ୍ତି ଘରେ, ଏଡ଼େ ଏଡ଼େ ମାଛ ଗୋଟେ କଣ କରିଛି ନା, ଓଧ ଖାଇଦେଇଛି, ତାକୁ ତଟି ଖାଇଦେଇଛି, ଆଉ ଭୁଆ ବିରାଡ଼ି ଯେ ଭୁଆ ବିରାଡ଼ି ବିରାଡ଼ି ମାନେ ଭୁଆ ବିରାଡ଼ି କାହାକୁ କୁହାଯାଏ, ଗାଁ ଘରେ ରୁହେନି ଯେ, ଯିଏ ସବୁ ଏଇଆ ଆମର ବୁଲୁଛନ୍ତି ଏଠି, ଏଠି ଗୋଟେ ଅଛି ବୁଲୁଛି ପଟାସ ଯିଏ, ସିଏ ଦେଖିଲା କହିଲା ଆରେ କଣ କଥା, ମୁଁ ଛକି ଛକି ଗୋଟେ କେରାଣ୍ଡି ମାଛ ପାଉନି ବିଲରେ, ସେ ବା ମୁଁ ଦେଖୁଛି ସେଇ ଯୋଉ ଆମର ଆର ବର୍ଷ ଦେଖୁଥିଲି ପାଣିଟା ଉପରକୁ ଉଠି ଆଇଲେ, ସେ ତାର ବସିକି ମାଛକୁ ଏମିତି ଉପରକୁ ଉଠିଲା ହାତର ଫବାଡ଼ ଦଉଛି, କଟସ୍ଟା ମୁଁ ଉପରୁ ବସି ଦେଖୁଛି କେତେ ବୁଦ୍ଧି ସେ ଦେଖୁଛି ମାଛ ଗୁଡା ବୁଲୁଛନ୍ତି ସେ ହାତରେ ଉଠେଇକି ଉପରୁ ଭୋଗ ଦେଇ ଖାଇଦେବୁ ତ ଆସି ବଡ ମାଛ କୋଉଠୁ ଧରିବ ସେ ପାଣିକି ତ ବସିପାରିବନି ଓଧଟା ସିଏ ପଶିକି ବୋଳିକି ଖାଇଦଉଛି ଆଉ ମୁଁ ଗୋଟା ମାଠା ଗୋଟା ମାଛ ଖାଉଛି ମୁଁ ଗୋଟେ ଏଡ଼ି ବଡ଼ିରେ ପାଉନି ସେ ଓଧ ଯେମିତି ପଡୁଥିଲା ଇଏ ଇଏ ତାର ଭାଇ ଓଧ ସିନା ପୋଡିକି ପଡିକି ପଳେଇ ଆସିବ ତୁ ତା ଭିତରେ ପୋଡି ଢୁକାଇକି ପଶିଲା ପଶିଲା ବେଳକୁ ପାଣି ପେଟେ ପାଣି ହେଇକି ପୁରା ଆକ୍ଚା ହେଇକି ପଡିକି ଆସି ମଲା ତେଣୁ ଓଡ଼ିଆ ଲୋକମାନେ କୁହନ୍ତିନି ଓଧ ପଛରେ ଭୁଆ ଭୁଆ ବିରାଡି ବାଇ ବାଇ ସେ ବାଇ ହେଇଗଲା ସେଭଳିଆ ଭଜନଟା ସମସ୍ତେ ଯେ ସିଏ ଜଣେ ସାଧୁ କରିନେଲେ ଆମେ କାହିଁକି ଆମେ କଣ କୋଉ ସାଧୁଙ୍କ ବିରୋଧ କରୁଛୁ ସିଏ ସାଧୁ ତାଙ୍କର ବଜାରରେ ଭଜନ କରିନେଲେ ସେ ଜଣେ ବଡ ସିଏ କରିପାରିବେ ସେ ତାଙ୍କର ଓଧ ପାଣି ଭିତରେ ବସିକି ମାଛ ଖାଇପାରିବେ ଆମେ ତ ଭାଇ ଭୁଆ ଭୁଆ ବିରାଡି ବୁଡ଼ିକି ମରିଯିବ ତେଣୁ ଆମକୁ ଆଚାର୍ଯ୍ୟ ପ୍ରିନ୍ସିପଲ ଗୁଡା ଫଲୋ କରିବାକୁ ପଡେ କିଏ ବଡ ସାଧୁ ହେଇଗଲେ ତୁମେ ଚିନ୍ତା କରନି ତୁମ ଅଧିକାରଟା ତୁମେ ଚିନ୍ତା କର କୌଣସି ବଡ ସାଧୁକୁ ଆମେ ଅନୁକରଣ କରିକି ଆମେ ସାଧୁ ହେଇପାରିବାନି ବଡ ସାଧୁ ହେଇପାରିବାନି ସେ ସାଧୁ ସେମିତିକା ମୁଁ ସେମିତି ସାଧୁ ହେଇଯିବି ବଡ ଗୁରୁଙ୍କର ମୁଁ ଚେଲା ହେଇଗଲେ ବି ଗୋଟେ ବଡ ଲୋକ ହେଇଯିବି ସେମିତି ନାହିଁ ବାପା ଆମ ଅଧିକାର ଯେତିକି ଆମ ଅଧିକାର ହିସାବରେ ଆମେ କର୍ମ କଲେ ଫଳ ମିଳେ ଆମେ ବଡ ସାଧୁଙ୍କର ଜଣେ ବଡ ଭକ୍ତଙ୍କର କାହିଁକି ଯେ ବଡ ଭକ୍ତଙ୍କୁ ମନୁସରଣ କରୁଛି ଯେ ବଡ ସାଧୁ କଥା ଶୁଣୁଛି ଯେ ବଡ ତାକୁ ଜାଣିବାକୁ ପଡିବ ମତେ ବଡ ଦାୟିତ୍ୱ ବି ନେବାକୁ ପଡିବ ତୁମେ ଯୋଉ ବଡ ସାଧୁଙ୍କର କଥା ଶୁଣୁଛ ତାଙ୍କ କଥା ବି ଶୁଣିଲା ବଡ ତୁମେ ସେଟା ପାଳନ ନ କର ତୁମର ଅପରାଧ ବି ହେଲା ସେଥିପାଇଁ ଆମେ ଆମର ଅଧିକାର ଯୋଉଟା ଆମେ ସେ ଅଧିକାର ହିସାବରେ କର୍ମ କରିବୁ ସୁସୁ ଅଧିକାର ନିଷ୍ଠା ପରିକୀର୍ତ୍ତିତା ସିଦ୍ଧ ସ୍ୱାମୀ ଆଜି ମୁଁ ପଢୁଥିଲି ଭକ୍ତି ସିଦ୍ଧାନ୍ତ ସରି ଭକ୍ତି ସନ୍ଦର୍ଭରେ ଜୀବଗୋସ୍ୱାମୀ ପୁରା ଲେଖି ଦଉଛନ୍ତି ଆଉ ନିଷ୍ଠାଟା କଣ ତୁମ ଅଧିକାର ହିସାବରେ କର୍ମ କର ମୋର ଭାଇ ପ୍ରଭୁ ମୋର ଏତିକି ଶକ୍ତି ଦେଇଛନ୍ତି ମୁଁ ଯେତିକି ପାରିବି ସେତିକି କରିବି ଯେତେ ବଡ ମାଲିକ ତା ନବ ନବ କିଏ କଣ କଲା ମୋର କଣ ଆବଶ୍ୟକ ଅଛି ସେଟା ଚିନ୍ତା କଲେ ତୁମେ ମନ ନିରାଶ ଆସିବ ନହେଲେ ତାକୁ ଦ୍ୱେଷ କରିବ ଈର୍ଷା ତୁମେ ଯେତେବେଳେ ପାଉନ ଗୋଟେ ଜିନିଷଟା କଣ କରିବ ମାଶ୍ଚର୍ଯ୍ୟଟା ସମାଜ ଭିତରେ ଯୋଉ ଭକ୍ତ ସମାଜ ଭିତରେ ମାଶ୍ଚର୍ଯ୍ୟର କାରଣଟା କଣ ହୁଏ ମାଶ୍ଚର୍ଯ୍ୟଟା ଅପରାଧରେ ଯାଇକି ପହଞ୍ଚେ ମାଶ୍ଚର୍ଯ୍ୟ ତାରା ଅପରାଧକୁ ପଡେ ତାକୁ ସେମିତି ହେଲା ସିଏ ସେମିତି ହେଇଗଲା ଇଏ ଏମିତି ହେଇଗଲା ତାକୁ ବଡ ହେଇଗଲା ମୋତେ କିଏ ସମ୍ମାନ ଏ ମାଶ୍ଚର୍ଯ୍ୟଟା ପଡିଗଲା ବଡି ବଡି ଅପରାଧକୁ ଗଲା ଏଥିରେ କଣ ତୁମ ହୃଦୟ ଶାନ୍ତି ମିଳିବନି ତୁମର ଅଧିକାର ଯେତିକି ତୁମେ ସେତିକି ମିଳିବ ସେ ନୀତିକାର ସେ ଲେଖିଲେ ତାଙ୍କର ଏଡ଼େ ସୁନ୍ଦର ନୀତି ଗୁଡା ଆଗରୁ ସବୁ ପଢୁଥିଲି ଏ ଭାଗବତ କଥା ହେଲେ ସବୁ ବାହାର କରେ ଇସୁ ତ ଆଲୋ ଇଷ୍ଟ ଗୋଷ୍ଠୀ ଏଥିରେ ଆଉ କଣ କହିବା ସେଥିରେ ସେ ଲେଖିଛନ୍ତି ନୀତିକାର ଲେଖିଛନ୍ତି ତୁମର ଯେମିତିକା ପାତ୍ରଟା ଅଛି ଗୋଟେ ଗ୍ଲାସଟେ ପାଖରେ ଅଛି ଗ୍ଲାସଟାକୁ ଧରିକି ଆମେ ସମୁଦ୍ରକୁ ଯିବା କେତେ ପାଣି ଆଣିବା ସମୁଦ୍ର ପାଣି ଯେତେ ଥାଉ ବାପା ଆମର ଗ୍ଲାସଟେ ଅଛି ଆମେ ଗ୍ଲାସ ପାଣି ଆଣିପାରିବା ପୋଖରୀ ଗଲେ ସେତିକି ଆଣିବା କୂଅକୁ ଗଲେ ସେତିକି ଆଣିବା ଝରଣାକୁ ଗଲେ ସେତିକି ଆଣିବା କାରଣ ଆମର ପାତ୍ରତା ସେତିକି ବଡ଼ଟା ନା ଆମ ପାଖରେ ସେତିକି ଗୋଟେ ପାତ୍ର ଅଛି ଜଣେ ନୀତିକାର ଗୋଟେ ମଣିଷ ବୁଝିବା ପାଇଁ ସେତିକି ତୁମେ ସନ୍ତୋଷରେ ରୁହ ତୁମେ ଅସନ୍ତୋଷ ହୁଅନି ଆଉ ବରଂ ଯାହା ଯଦି ତୁମର କିଛି ପ୍ରାପ୍ତି ଆଶା ଅଛି କୃଷ୍ଣଙ୍କୁ କୃଷ୍ଣ ମତେ ଏତେ ବଡ଼ ନବା କଥା ତୁମେ ନିଅ ଆମେ ଆମ ଅଧିକାରଟାକୁ ପରିବର୍ତ୍ତନ କରିପାରିବା ନାହିଁ ନିଜେ ମୁଁ ଏମିତି କରିଦେଲେ ଏମିତି ହେଇଯିବ ଏମିତି କରିଦେଲେ ଯୋଉ ମେଟେରିଆଲ ବୁଦ୍ଧି ଗୁଡାକ ଏଗୁଡା କିଛି କାମ ଦେବ ବା ବେଟର ସରଳ ରାସ୍ତା ହଉଛି କୃଷ୍ଣ ମତେ ଆପଣ ଯେଉଁ ରାସ୍ତାରେ ନବା କଥା ନିଅ ଯେଉଁଥିରେ ଆପଣଙ୍କର ସୁଖ ହବ ଯେଉଁଥିରେ ଆପଣଙ୍କ ସେବାରେ ମୁଁ ଲାଗି ରହିପାରିବି ମତେ ଲଗା ତେଣୁ ଆମେ ଏସବୁ ଅନୁକରଣ ହବା ଉଚିତ ନାହିଁ କର୍ମ ହିଁ କରିବା ଦରକାର ସେଠି ଏଇ କହିଥିଲେ ଯୁକ୍ତ କର୍ମ ଭଲମ ତ୍ୟକ୍ତା ଶାନ୍ତି ମାପନନ୍ତି ନୈଷ୍ଠିକମ ଯୁକ୍ତ କାମ କାରିଣ ଭଲମ ସତ୍ୟ ନିବଦ୍ୟତେ ଓଡ଼ିଆ ଅନୁବାଦରେ ଲେଖିଲେ ପ୍ରଭୁପାଦ ଜୀ ଯେଉଁ ବ୍ୟକ୍ତି ଦୃଢ ଭାବରେ ମୋ ସହିତ ଯୁକ୍ତ ହୋଇଥାଏ ସେ ଏକ ଭକ୍ତିଆ ପ୍ଲୁତ ଆତ୍ମା ସେ ବିଶୁଦ୍ଧ ଶାନ୍ତି ଲାଭ କରେ କାରଣ ସେ ତାର ସମସ୍ତ କର୍ମଫଳ ମୋତେ ସମର୍ପଣ କରେ କିନ୍ତୁ ଯେ ମୋ ଠାରେ ଯୁକ୍ତ ହୋଇନଥାଏ ଅର୍ଥାତ୍ ଭଗବାନଙ୍କ ଠାରେ ଯୁକ୍ତ ହୋଇନଥାଏ ସେ ତାର କର୍ମଫଳ ଉପଭୋଗ କରିବା ପାଇଁ ଅତ୍ୟନ୍ତ ଲୋଲୁପ ହୋଇଉଠେ ଏବଂ ସେ କର୍ମଫଳରେ ବାନ୍ଧେ ଦୁଇ ପ୍ରକାର ସିଦ୍ଧ ସ୍ୱାମୀ ତାଙ୍କ ଟିକାର ଲେଖିଲେ ବଳଦେବ ଦର୍ଶନ ଯାହା ଟିକାର ଲେଖିଲେ ସିଦ୍ଧ ସ୍ୱାମୀ ଅଲଗା ଲେଖିଲେ ବଳଦେବ ଦର୍ଶନ ଟିକାର କଣ ଲେଖିଲେ ଦୁଇ ପ୍ରକାର ଜୀବ କର୍ମ କଲାବେଳେ ଦୁଇ ପ୍ରକାର ଜୀବ ଜଣେ ମୁକ୍ତି ପାଉଛି ଶାନ୍ତି ପାଉଛି ଆଉ ଜଣେ କର୍ମ କରିକି ଦୁଃଖ ପାଉଛି ବନ୍ଧନରେ ପଡୁଛି ତାହେଲେ କଣ କିଏ କିଏ ଏଠି କହିଲେ ଯୁକ୍ତ କର୍ମ ଫଲମ ତ୍ୟକ୍ତା ଶାନ୍ତି ଆପଣନ୍ତି ନଷ୍ଟିକି ବଳଦେବ ଦର୍ଶନ ଲେଖିଲେ ଯୁକ୍ତ ଆତ୍ମା ଅର୍ପିତ ମନା କର୍ମଫଳ ତ୍ୟକ୍ତା କୁର୍ବନ ନୈଷ୍ଠିକ ସ୍ଥିର ଶାନ୍ତି ଗୋଟେ ଶାନ୍ତିରେ ଯୋଉ ସ୍ଥିର ଶାନ୍ତି ମିଳେ ଯିଏ କର୍ମ କଲାବେଳେ ଆତ୍ମାକୁ ଅବଲୋକନ କରି କର୍ମ କରିବ ସେ ତ ବେଦାନ୍ତି ନା ସେ ସବୁବେଳେ ତାଙ୍କର ସିଦ୍ଧାନ୍ତ ଗୁଡା ଭାରି ଆତ୍ମା ଅବଲୋକନ କର୍ମ ମୁଁ ଯୋଉ କର୍ମଟା କରୁଛି ଏଥିରେ ମୋର ଆତ୍ମାର ମଙ୍ଗଳ ହବ କି ନା
ଖାଲି କର୍ମଟା କରିବୁ କହିଲେ ଆମକୁ ଭଲ ଲାଗିଲା ଆମେ କର୍ମ କରିବୁ କହିଲେ ମୋର ଆତ୍ମାର ମଙ୍ଗଳ ହବ କି ନାହିଁ ସେ କହୁଛନ୍ତି ଆତ୍ମା ଅବଲୋକନ ଏଠି ଯୁକ୍ତ କର୍ମ ଫଲ ସେ ଅର୍ଥ କଲେ ଆତ୍ମା ପ୍ରତି ଅବଲୋକନ ଯିଏ କର୍ମ କରୁଛି ସେ କହୁଛନ୍ତି ଆତ୍ମା ଅର୍ପିତ ମନା ମନଟାକୁ ଆତ୍ମାକୁ ଅର୍ପିତ କରି କର୍ମ କରିବ କର୍ମ କଲାବେଳେ ମନ କଣ କହିବ ଏ କର୍ମଟା ମୁଁ ଆତ୍ମା ପାଇଁ କରୁଛି ମୋ ଦେହ ପାଇଁ ସେ ଭକ୍ତ ସବୁବେଳେ କର୍ମ କରୁଛି ସେ ଚିନ୍ତା କରିବା ଉଚିତ ନା ଏଟା ମୁଁ କାହା ପାଇଁ କରୁଛି ମୁଁ କଣ ଖଟୁଥିବି ନା ମୁଁ ଏତେ କାହିଁ କଣ କରିବି କରିବୁ କଣ ବାପା ତୁ କରିବୁ କଣ ତୋ କର୍ମ କରିବାକୁ ହିଁ ପଡିବ ନା କର୍ମ କଲାବେଳେ ଏଟା ଆମର ଆତ୍ମାର ଶୁଦ୍ଧି ହବ ଏଟା କୃଷ୍ଣଙ୍କର ଖୁସି ହବ ଆମେ ଆତ୍ମା ଭଗବାନଙ୍କର ପ୍ରଭୁଙ୍କ ପ୍ରଭୁ ଏତେ ଖୁସି ହେବେ ସେ ଲେଖୁଛନ୍ତି ଶାନ୍ତି ଆତ୍ମା ଆତ୍ମା ଅବଲୋକନ ଲକ୍ଷଣ ଆପ୍ନନ୍ତି ଶାନ୍ତି କେମିତି ପାଇବ ନା ଆତ୍ମାକୁ ଅବଲୋକନ କରିକରି ଯୋଉ କର୍ମ ଗୁଡା କରେ ତାକୁ ଶାନ୍ତି ମିଳେ ଘରେ ଲୋକ ମୁଁ ବାହାରକୁ ସବୁ ଯାଏ ଓଡ଼ିଶାରେ ତ ଏଗୁଡାକ ନାହିଁ ଓଡ଼ିଶାରେ ତ ବହୁତ ପ୍ରଚାର ଓଡ଼ିଶାର ଆମର ଯୋଉ ପରିବେଶ ଯାହା ହେଇଛି ବାହାରେ ଯେମିତି ଇସ୍କନକୁ ଇସ୍କନ ଲୋକମାନେ ସବୁ ସମ୍ମାନ ଭଲ ମନ୍ଦ ଅଛି ଓଡ଼ିଶାରେ ତ ଲୋକ ତାଙ୍କର ଆମର ତ ସବୁ ଫର୍ମାଟଟା ଅଲଗା କଣ ହଉଛି କି ସେ ବାହାରେ ମୁଁ ସବୁ ଦେଖେ ସେ ବଡ ବଡ ମନ୍ଦିର ମାନଙ୍କରେ ସେ ବଡ ବଡ ଧନୀ ଘରର ଲୋକ ବଡ ବଡ ଶିକ୍ଷିତ ଲୋକ ସବୁ ଆସିକି ସେବା କରନ୍ତି ସେ ଅଧଘଣ୍ଟା ହେଲେ 10 ମିନିଟ ହେଲେ ମନ୍ଦିରକୁ ଆସିବେ ସାତ ଦିନ ଥରେ ନାହିଁ ଆଜ୍ଞା ମୋର ରୋଷେଇ ସେବାଟା ଅଛି ମୁଁ ଯିବି କ୍ଲିନିଂ କରିକି ଆଜି ଆଚ୍ଛା ସିଏ ଘରେ ବି କ୍ଲିନିଂ କରୁଛନ୍ତି ଘରେ ବି ରୋଷେଇ କରୁଛନ୍ତି କିନ୍ତୁ ମନ୍ଦିର ଯେତେବେଳେ କରୁଛନ୍ତି ତାଙ୍କୁ କଣ ଲାଗୁଛି ସେଟା ମୋର ଭଗବାନ ପାଇଁ ମୁଁ କର୍ମଟା କଲି କର୍ମଟା ସେତେବେଳେ ସୁଖ ଦିଏ ଯେତେବେଳେ ଆତ୍ମ ଅବଲୋକନ କର୍ମ 1000 ଟଙ୍କା ଘରେ ରୋଷେଇ କରି ଖାଅ ମଠରେ ତୁମେ ଭଗବାନ ପାଇଁ ଟିକେ ରୋଷେଇ କର ତୁମକୁ ଖୁସି ଲାଗିବ ଏଇଟା ଭଗବାନଙ୍କ ପାଇଁ କରୁଛି ସେ କହୁଛନ୍ତି ସେ ଆତ୍ମ ଅବଲୋକନ କର୍ମ ଯିଏ କରିବେ ସେ ଶାନ୍ତି ପ୍ରାପ୍ତ ହବ ଆଉ କଣ କହିଲେ ଅଯୁକ୍ତ ଇଏ ହେଲେ ଯୁକ୍ତ ଯିଏ ଆତ୍ମବଲୋକନ କର୍ମ କରିବ ସେ ହେଲା ଯୁକ୍ତ ସେ ଶାନ୍ତି ପ୍ରାପ୍ତ ହବ କର୍ମ ଫଳରେ ପଡିବନି ଅଯୁକ୍ତ ଆତ୍ମା ଅନର୍ପିତ ମନା କର୍ମା ଫଲ ସକ୍ତେ ସକ୍ତ କାମ କରଣ କାମନ କର୍ମାଣି ପ୍ରବୃତ୍ତି ନିବଦ୍ୟତେ ସଂସରତି ନିବଦ୍ୟତେ ଅର୍ଥ ସଂସରତି ଅର୍ଥ କରେ ସେ ସଂସରଣ ଖାଲି ଯିବା ଆସିବା ଏ ସଂସାର କର୍ମ କରି ଖାଲି ଏ ସଂସାର ବିଭିନ୍ନ ଜୋନିରେ ସେ ଭ୍ରମଣ କରିବ କାହିଁକି ନା ଅଯୁକ୍ତ ଅଯୁକ୍ତ କଣ କହିଲେ ଆତ୍ମା ଅନବଲୋକନ ଆତ୍ମାକୁ ଅନାୟନ କର୍ମ କରୁଥିବ କରୁଥିବ ସେ ଜାଣିନି ଏଥିରେ ମୋର ଆତ୍ମାର ମଙ୍ଗଳ ହବ କି ନାହିଁ ଯେତେବେଳେ ଆତ୍ମ ଅବଲୋକନ ଭଗବାନ ପାଇଁ ତୁମେ କର୍ମଟା ନ କରିବ ସେତେବେଳେ ତ କର୍ମଫଳ ପ୍ରତି ଆସକ୍ତି ହେଇଯିବ ମୋର କର୍ମ କରୁଛି ସେଥିପାଇଁ ଭକ୍ତି ଠାକୁର ଲେଖିଲେ ବାଲମନ୍ଦ ନାହିଁ ଜାଣି ସେବା ମାତ୍ର କରି ତୁମର ସଂସାର ଆମେ ବିଷୟ ପ୍ରହରି ମୋର କର୍ମଟା କରୁଛି ଆଉ ଆପଣଙ୍କ ପାଇଁ ଆପଣଙ୍କର ଯାହା ଫଳ ଦେବେ ଦେବେ ନ ଦେବେ ନାହିଁ ମୋର ଚିତ୍ତ ଶୁଦ୍ଧି ହଉ ନ ହଉ ମୁଁ ତ ଆପଣଙ୍କର କରିବି କଣ ସିଦ୍ଧ ସ୍ୱାମୀ ତାଙ୍କ ଟିକାରେ ଲେଖିଲେ ନନୁ କଥମ ତେନିବ କର୍ମଣା କଶ୍ଚିତ ମୁଚ୍ଚେତେ କଶ୍ଚିତ ବଧ୍ୟତେ ଅର୍ଜୁନ ଯୁକ୍ତି କରିବେ ଆପଣ ମତେ ସନ୍ନ୍ୟାସ ହେବା ପାଇଁ ଛାଡୁନାହାନ୍ତି ଆପଣ ମତେ ଯୁଦ୍ଧ କରିବା ପାଇଁ କହୁଛନ୍ତି କର୍ମଟା କରିବା ପାଇଁ କହୁଛନ୍ତି ଆଉ କହିଦେଲେ ଭାଇ କର୍ମ କେମିତି କରିବ କାୟ ମନ ବାକ୍ୟ ବୁଦ୍ଧିରେ ସବୁ କହିଦେଲେ ଆପଣ କିନ୍ତୁ ମୁଁ ଦେଖୁଛି ଗୋଟିଏ କର୍ମରେ ବନ୍ଧନରେ ପଡୁଛନ୍ତି ଗୋଟିଏ କର୍ମରେ ମୁକ୍ତି ହଉଛି ମଠ ମନ୍ଦିର ଆମର ଯୋଉ ସେବା ଯୋଉ ଭଗବାନ କର୍ମଟା କଣ ବାହାର ଲୋକ ଦେଖିବେ ସେ କଣ କହିବ ଏ ମଠର କଣ କରୁଛନ୍ତି ଆଉ ସେ ତ ହେଇ ତ ସେଇ ଗାଈ ଚରୁଛନ୍ତି ତାଙ୍କର ଗାଈ ସେବା କରୁଛନ୍ତି ସେ ଠାକୁର ପୂଜା ଟିକେ କରୁଛନ୍ତି ରୋଷେଇବାସ କରୁଛନ୍ତି ଖାଉଛି ପିଉଛନ୍ତି ଆଉ କଣ ତାକୁ କଣ ବଡ ଲାଗେ ବାହାର ଲୋକ ମଠ ମନ୍ଦିର କିଛି ବଡ ଲାଗେ ଆମେ ତ ଯାହା କରୁଛୁ ସିଏ ହେଲେ ବାବା ଗୁଡା ସକାଳୁ ଉଠିକି ତାଙ୍କ ହେଇ ଫୁଲ ବଳ କଣ କରୁଛନ୍ତି ଚାଷ କରୁଛନ୍ତି ସେ କହୁଛନ୍ତି ଆରେ କଶ୍ଚିତ କର୍ମଣା ତେନେଇବ କର୍ମଣା କଶ୍ଚିତ ବଧ୍ୟତେ ତେନେଇବ କର୍ମଣା କଶ୍ଚିତ ମୁଚ୍ଛେତେ ସେ ଗୋଟିଏ କର୍ମ ସେଥିରେ ବନ୍ଧନ ଜଣା ପଡୁଛି ସେଥିରେ ସେ କର୍ମରେ ଜଣେ ମୁକ୍ତି ପ୍ରାପ୍ତ ହଉଛି କେମିତି ଗୋଟିଏ କର୍ମ ବନ୍ଧନ ମୁକ୍ତିର କାରଣ ହଉଛି ସେଥିରେ ସମୟ ଲେଖିଲେ ଏ ଶ୍ଳୋକ ଟିକାରେ ଯୁକ୍ତ ଦେଖନ୍ତୁ ବଳଦେବ ବିଦ୍ୟାଭୂଷଣ ଲେଖିଲେ ଆତ୍ମିକ ନିଷ୍ଠ ସିଦ୍ଧାର୍ଥମୀ କଣ ଲେଖିଲେ ଯୁକ୍ତ ପରମେଶ୍ୱର ଏକ ନିଷ୍ଠସନ ସେ କହୁଛନ୍ତି ଆମ ସମ୍ପ୍ରଦାୟରେ ସିଦ୍ଧାର୍ଥମୀ ତୁମ ଯୋଉ ସମ୍ପ୍ରଦାୟ ହେଲା ଆମର କଣଟା ଅସୁବିଧା ହେଲା ସେ ଗଣ୍ଡଗୋଳ ଗଣ୍ଡଗୋଳ କରୁନାହାନ୍ତି ସିଦ୍ଧାର୍ଥମୀ ଆମ ସମ୍ପ୍ରଦାୟ ତୁମ ସମ୍ପ୍ରଦାୟ ତୁମେ କହିଦେଲେ ଆମେ ମାନୁନୁ ତୁମ ସମ୍ପ୍ରଦାୟ ଯେ ତୁମେ ମାନୁଛ କି ତାଙ୍କ କଥାଟା ତୁମ ସମ୍ପ୍ରଦାୟ ତୁମେ ତାଙ୍କ କଥା ମାନୁଛ କି ତୁମେ ନିରାକାରବାଦୀ କେମିତି ହଉଛ ତୁମେ ଖାଲି ସମ୍ପ୍ରଦାୟଟାକୁ ଧରିକି ବସୁଥିବ ଦେଖିଲା ବେଳକୁ ତୁମେ ଆଚାର୍ଯ୍ୟଙ୍କୁ ମାନୁନଥିବ ତୁମ ସମ୍ପ୍ରଦାୟ ତୁମେ କହୁଛନ୍ତି ସିଦ୍ଧାର୍ଥମୀ ସିଦ୍ଧାର୍ଥମୀ କଣ କହୁଛନ୍ତି ଦେଖ ସେ ଷ୍ଟ୍ରିକ୍ଟ ଲେଖିଦେଲେ ଦେଖନ୍ତୁ ବଳଦେବ ବିଦ୍ୟାଭୂଷଣ ସାମ୍ପ୍ରଦାୟିକ ଆଚାର୍ଯ୍ୟ ହେଇକି ସେ ଅର୍ଥ କଲେ ଆତ୍ମା ଅବଲୋକନ ସେ କୃଷ୍ଣଙ୍କୁ ଯିଏ ଆତ୍ମା କଥାଟାକୁ ସେ ପୁଣି କିଏ କୁଆଡେ ଅଲଗା ବୁଝିଦେବ ଆତ୍ମାର୍ଥରେ କଣ ଆତ୍ମାର୍ଥରେ ମନ ଆତ୍ମାର୍ଥରେ ବୁଦ୍ଧି ଆତ୍ମାର୍ଥରେ ଜୀବାତ୍ମା ଆତ୍ମାର୍ଥରେ ବି କୃଷ୍ଣ ସେଠି ଆତ୍ମାର୍ଥରେ ଆତ୍ମା ଅବଲୋକନ କର୍ମ ପରମେଶ୍ୱରଙ୍କୁ ଅବଲୋକନ କରିବ ତା ଅର୍ଥକୁ ଅଲଗା କିଏ ନେଇପାରେ ସେ ଦର୍ଶନ ଷ୍ଟ୍ରେଟ ଲେଖିଦେଲେ ଏଠି ଲେଖିଲେ ଯୁକ୍ତମ କର୍ମ ଫଲମ ତ୍ୟକ୍ତା ଯୁକ୍ତମ ପରମେଶ୍ୱରୈକ ନିଷ୍ଠା ସନ ପରମେଶ୍ୱରୈକ ନିଷ୍ଠା ହେଇକି କର୍ମଟା କରିବ କର୍ମଣାମ ଫଲମ ତ୍ୟକ୍ତା ପରମେଶ୍ୱର ନିଷ୍ଠ ହେଇକି କର୍ମର ଫଳକୁ ଛାଡିବ ମୁଁ ଏଇଟା କର୍ମ କରୁଛି କୃଷ୍ଣଙ୍କ ପାଇଁ ତାର ଫଳ କଣ ମୁଁ ଜାଣିନି ମୋର ଭକ୍ତି ବେଳେବେଳେ ଭକ୍ତ ପ୍ରଶ୍ନ କଲେ ମୋର ଭକ୍ତି କାହିଁକି ହଉନି ମୋର କାହିଁକି ଏଇ ଜିନିଷଟା ହଉନି ମୋର ମନ କାହିଁକି ଆମେ କଣ କହିପାରିବୁ ଆଉ ମୋର କିଏ କଣ ଅଦୃଷ୍ଟ କର୍ମ ତାକୁ କୁହାଯାଏ ଆମ ଆଚାର୍ଯ୍ୟ ମାନେ ଲେଖିଛନ୍ତି ମୋର କଣ ଅଦୃଷ୍ଟ କର୍ମ ଅଛି ମୁଁ କଣ ଜାଣିନି ମୁଁ କେତେ ଯେ ଅପରାଧୀ କେତେ ଜନ୍ମର ମୋର କଣ କୁସଂସ୍କାର ଅଛି ମୁଁ କଣ ଜାଣିନି ଆଉ ଯଦି ଏଠି ନ ହେଇପାରିଲା ଆଉ କୋଉଠି ହବ କ୍ୟାନ୍ସରଟା ତୁମେ ଯେ ବଡ ଟାଟା ମେମୋରିଆଲକୁ ଯାଇ ସେଠି ଅପରେସନ ହେଇକି ଭଲ ନ ହେଇପାରିଲା ଆଉ କୋଉଠି ହବ ତୁମ ଗାଁର ଯୋଉ ପିଏଚ୍ କଣ କଣ ପିଏଚ୍ ସିନା କଣ ଲେଖନ୍ତି ପ୍ରାଥମିକ ଚିକିତ୍ସା କେନ୍ଦ୍ର ସେଠି କଣ କ୍ୟାନ୍ସର ଟ୍ରିଟମେଣ୍ଟ ଆଉ ହବ ଏ ସବୁ ଇକ୍ୱିପମେଣ୍ଟ ଯୋଉଠି ରହିଛି ସବୁ ରହିଛି ସେଠି ତୁମ ଟ୍ରିଟମେଣ୍ଟ ହେଇପାରିଲାନି ଆଉ କୋଉଠି ହବ ସେଭଳିଆ କୃଷ୍ଣଙ୍କ ପାଖରେ ଯଦି ଆମର କିଛି ନ ହେଇପାରିଲା ଆଉ କୋଉଠି ହବ ଆଉ ଯିବା ବି କୋଉଠି କାହିଁ ସେଥିପାଇଁ ଏଠି ସେ ଲେଖୁଛନ୍ତି ପରମାତ୍ମା କି ନିଶ୍ଚୟ କର୍ମଣାମ ଫଲ ତାହା କର୍ମାଣି କୁର୍ବନ୍ ଆତ୍ୟନ୍ତିକ ଶାନ୍ତି ମୋକ୍ଷମ ପ୍ରାପ୍ନନ୍ତି ପରମେଶ୍ୱରଙ୍କ ନିଷ୍ଠ ହେଇକି ଯେ କର୍ମ ଗୁଡାକ କରୁଛି ଫଳ ଆସକ୍ତି ରଖୁନି ସେ କେତେ ସୁନ୍ଦର ଲେଖୁଛନ୍ତି କର୍ମାଣି ଏଠି କଣ ଲେଖିଲେ ଶାନ୍ତି ଆପ୍ନନ୍ତି କହିଲେ ଆତ୍ୟନ୍ତିକ ଶାନ୍ତି ମୋକ୍ଷମ ଆପ୍ନନ୍ତି ସେ ଆତ୍ୟନ୍ତିକ ଶାନ୍ତି ପ୍ରାପ୍ତ ହବ ଯେଉଁ ଶାନ୍ତି କାହୁ କେହି ବାଧା ଦେଇପାରିବେ ଭକ୍ତିଟା ବହୁତ ମହାନ ନା ଆମର କଣ ଗୋଟେ ଆମ ପିତାମାତା କୋଉ ବଡ ଭକ୍ତ ଥିଲେ ନା ଆମର କୋଉ ସେମିତି ଜନ୍ମ ସଂସ୍କାର ଗୋଟେ ଅଛି ନା କୋଉ ବୈଷ୍ଣବ ଯାହା କୁହନ୍ତି ପରିବାରର ଶୁଦ୍ଧ ବୈଷ୍ଣବ ପରିବାରର ଜନ୍ମ ସେଥିପାଇଁ ତଥାପି ବି କେହି ଦାସବା କଥା ନୁହେଁ ରାଜରାସ୍ତାରେ ତୁମେ ଯାଉଛ ରାଜରାସ୍ତାରେ ଯାଉଛ ମାନେ କଣ ମିଳିବ ଏଇ ଯୋଉ ନ୍ୟାସନାଲ ହାଇୱେ କହୁ ନାହିଁ ନ୍ୟାସନାଲ ହାଇୱେ ନ୍ୟାସନାଲ ହାଇୱେରେ ଯାଉଛ ମାନେ କଣ ମିଳିବ ମତେ କହିଲ କଣ ମିଳିବ ବସ୍ ମିଳିବ କି ନାହିଁ ବସ୍ ନ ମିଳିଲେ ଟ୍ରକ୍ ମିଳିବ କି ନାହିଁ ଟ୍ରକ୍ ମିଳିଲେ ଟେମ୍ପୁ ମିଳିବ କି ନାହିଁ ଟେମ୍ପୁ ମିଳିଲେ ଆମ୍ବୁଲାନ୍ସ ମିଳିବ କି ନାହିଁ ଆମ୍ବୁଲାନ୍ସ ନ ମିଳିଲେ ମୋଟରସାଇକେଲ ମିଳିବ କି ନାହିଁ ରାଜରାସ୍ତା ନା ଯାହା କହିଲେ ଗୋଟେ ଭେଟିବ ଆଉ ତୁମେ ଯଦି ଗାଉଁଲି ରୋଡ୍ରେ ଯାଉଥିବ ଗାଉଁଲି ରୋଡ୍ ଯାଉଥିବ ଯାଉଥିବ କି ଭେଟିଲେ ଭେଟିଲେ ନନେ ବାପା ଚାଲି ଚାଲି ଗୋଡ଼ ହାତ ବଥା ହବ ଆମ ଭକ୍ତିପଥ ହଉ ସେଇଭଳିଆ ରାଜରାସ୍ତା ଯେଉଁଠି ହେଲେ କିଏ କିଛି ନା ଲିଫ୍ଟ କରିକି ଆଜ୍ଞା ଭୁବନେଶ୍ୱର ଯିବି ଆଗରେ ଯୋଉ ଗାଡି ଷ୍ଟ୍ରାଇକ୍ ହେଇଯାଏ ଲୋକମାନେ ସବୁ କୁହନ୍ତି ଭୁବନେଶ୍ୱର ଯିବି ଆଜ୍ଞା ମୁଁ ସାଲେପୁର ଯିବି ହଁ ସେ ସାଲେପୁର ବାନ୍ଧି ନେଇଗଲ ସେଠୁ ପୁଣି ଦେଖିବ ଏ ଜଗତପୁର ବନ୍ଦ ଚାଲିଯିବା ଜଗତପୁର କଟକ ବନ୍ଦ ଚାଲିଯିବା ଭକ୍ତି ଯୁଗ ଏଇଭଳିଆ ଭକ୍ତି ଯୁଗ ଅତି ମହାନ ମୁଁ ଯେତେବେଳେ ପଢୁଛି ସବୁ ଦେଖୁଛି କଥା ଆମ ଭଳିଆ ଜୀବ ଗୁଡାକୁ ଭଗବାନ ସିନା କୋଉ ସ୍ୱୀକୃତି ଗୁଡାକ ନେଇ ଆସିଛନ୍ତି କିନ୍ତୁ ପ୍ରକୃତରେ ଆଚାର୍ଯ୍ୟ ମାନେ କେତେ ମାନେ ଗର୍ବରେ ଆଉ କେତେ ବଡ ଦୃଷ୍ଟିରେ ସେ ସବୁ ଲେଖୁଛନ୍ତି ଏ ଯୋଉ ଭକ୍ତି ସନ୍ଦର୍ଭରେ ମୁଁ ଆଜି ପଢୁଥିଲି ଦୁଇଟା ଉଦାହରଣ ତିନିଟା ଉଦାହରଣ ଦଉଛନ୍ତି ଜୀବ ଗୋସ୍ୱାମୀ ମତେ ପଢିଲା ବେଳେ ମୋ ମୁଣ୍ଡ କାମ କରୁନି ଆରେ କଣ ଆଜିକାଲି କାହାକୁ ବୁଝେଇବ କିଏ ଗୋଟେ କାହାକୁ କହିଲେ ଭଗବାନଙ୍କ ସେବା କର ସେ ତାକୁ କଷ୍ଟ ଲାଗିଯାଉଛି ସେ କହୁଛି ମୁଁ ଏତେ କଣ କରିବି ମୁଁ ଇଏ ଏମିତି କଲାଣି ସେ ସେମିତି କଲାଣି ମୁଁ ମାନେ କଣ ଭଜନଙ୍କୁ ଭଗବାନଙ୍କର ଭଜନ ମାନେ କରିବେ ସେ ଭକ୍ତିର ମହିମାକୁ ବ୍ୟାଖ୍ୟା କରୁଛନ୍ତି କେଉଁଥିରୁ ଆଣିକି ବ୍ରହ୍ମ ପରିବର୍ତ୍ତନ ନୁହେଁ କେଉଁଠୁ ଆଣିକି ପୁରାଣରୁ ଆଣିକି ସେ ତ ବହୁତ ମାନେ କଣ ନ ପଢିଛ ସଂସାର ଯେତେ ଶାସ୍ତ୍ର ସେ ପଢିଛ ସେ ଭକ୍ତିର ମହିମାରେ ଭକ୍ତି ସନ୍ଦର୍ଭ ମାନେ କଣ ଭକ୍ତିର ଯାହା ଯାହା ଗୁଣ ସବୁ ରହିଛି ଭକ୍ତି କେତେ ମହାନ ସେ ଗୋଟେ ଉଦାହରଣ ଦଉଛନ୍ତି ଯୋଉ କାଲି ମୁଁ କହୁଥିଲି ବାଜପକ୍ଷୀ କଥା ସେଟା ବାଜପକ୍ଷୀ ପଢିଥିଲି ଆଜି ସେ ଆଣିକି ପୁରାଣ ଦଉଛନ୍ତି କୁକୁରଟା ଶିକାରଟା ଗୋଡେଇଛି ସେ ଗୋଟେ ଉଦାହରଣ ଆଣିକି ଦଉଛନ୍ତି ଶିକାରଟା ଗୋଡେଇଛି କାହାକୁ ପକ୍ଷୀଟାକୁ ପକ୍ଷୀଟାକୁ ଯୋଉ ବାଣ ମାରିଦେଇଛି ପକ୍ଷୀଟା ଯୋଉ ବାଣ ମାରିଛି ପକ୍ଷୀଟା ତାର ବାଣ ମାରିଲା ପରେ ଅଧା ମରା ହେଇଛି କିନ୍ତୁ ସେ ପୁରା ମରିନି ତେଣୁ ସେ ଉଡି ପାରୁଛି ସ୍ୱରରେ ବି ଲାଗିଛି କଣ ଉତ୍ତିରଟା ଲାଗିଛି ଆଉ ସେ ମରିନି ପୁରା ସେ ଉଡି ପାରୁଛି ସିଏ ଉଡିକି ଆସି ପହଞ୍ଚିଲା ବେଳକୁ କୁକୁର ଗୋଟେ ତାକୁ ଗୋଡେଇଛି ମାରିଛି ଶିକାରୀ ମଲାନି ଏଣେ ଏଣେ ମରିନି ଆଣିଛି ମନ୍ଦିର ପାଖରେ ପୁଣି ମନ୍ଦିର ପାଖରେ ଆସି ପଡିଲା ମନ୍ଦିର ପାଖରେ ପଡିଲା ବେଳକୁ ମନ୍ଦିର ପାଖରେ ଯୋଉ କୁକୁର ତାକୁ ଗୋଡଉଛି ମନ୍ଦିର ପାଖରେ ଗୋଡଉଛି କୁକୁରଟା ସେ ପକ୍ଷୀଟା କଣ ଅଧା ତା ତମରା ହେଇଛି ସେ ତାର ଛୁଟେଇ 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 ଯେ ମନ୍ଦିରଟାକୁ ପରିକ୍ରମା କରିଛି ଜୀବକୁ ସେଟା ଲେଖୁଛନ୍ତି ସିଧା ସେଠି ସେ ମୁକ୍ତି ପ୍ରାପ୍ତ ହେଇକି ବୈକୁଣ୍ଠକୁ ଯାଇଛି ସେଠି କହୁଛନ୍ତି ଭକ୍ତି କେତେ ଗରିଆ ଆଜି ଗୋଟେ ଜଣେ ଭକ୍ତକୁ ବୁଝିବାଟା କଷ୍ଟ ମୋର ଏଟା ହଉନି ମୋର ସେଟା ମାନେ କିଛି ନ ହଉ ଝାଡୁ ମୋର ତୁ ବିଶ୍ୱାସ କରେ ଯେ ଏଟା ଭଗବାନ ଏଠି ଅଛନ୍ତି ମୁଁ ଭଗବାନ ପାଇଁ କରୁଛି ଫଳ କଣ କେତେବେଳେ ମିଳିବ ସେ ଜାଣନ୍ତି ଦ୍ୱିତୀୟ ଉଦାହରଣ ସେଟା ଗୁରୁଦେବଙ୍କୁ ତ ଶୁଣିଥିଲି କାଲି ମୁଁ ପଢିଲା ବେଳେ ସେଇଟା ଆଜି ପଢିଲା ବେଳେ କ୍ଲିଆରି ଏଇଟା ଗୁରୁଦେବ କୁହନ୍ତି ଏଇଟା ସତ କଥା ସେ ଟିକାରେ ଲେଖିଛନ୍ତି ମୂଷାଟା ଘିଅ ମୂଷାକୁ ଧରିବା ପାଇଁ ଦିଟା ବାଟ ନା ତେଲ ନହେଲେ ଘିଅ ସେ ତ ବେଶୀ ଘିଅରେ ଆକୃଷ୍ଟ ହେଇନି ରୁଟିରେ ଟିକେ ଘିଅ ମାରିଦେଇକି ଲଗେଇଦେବ ମୂଷା ମାନେ ପଡିଯିବେ ପଟକି ସେ ଭାରି ମୂଷିକ ମାନେ ଘୃତକୁ ଭଲ ପାଏ ଆଉ ସିଏ ତ ବିଷ୍ଣୁ ମନ୍ଦିର ଅଛି ବିଷ୍ଣୁ ମନ୍ଦିର ତାଙ୍କ ଘୃତ ଦୀପ ଆଗରୁ ସେ ଦୀପ ଜଳାଯାଏ ଘିଅ ଦୀପ ଦିଆଯାଏ ଆଉ ଘିଅ ଦୀପଟା ଯେତେବେଳେ ଜଳୁଛି ଇଏ ମୂଷା ତାର ଆସିଛି ଏଟା ହଉଛି ମାଇ ମୂଷାଟା ମାଇ ମୂଷା ଫିମେଲ ରେଟ୍ ସେ ମାଇ ମୂଷାଟା ଚାଲି ଆସିଛି ଆଜି ଭୂଷଣ ଲେଖୁଛନ୍ତି ସିଏ ଆସିକି କଣ କରିଛନ୍ତି ଘୃତ ଟାଣୁଛି କୋଉଟାକୁ ବଳିତା ବଳିତା ସେ ଘିଅଟା ଖାଇବା ନାଇଁ କାହିଁକି ନା କପଡ଼ାଟା ତାହେଲେ ଘିଅରେ ଭିଜିଯିବ ସେଟା ତାକୁ ଭଲ ଲାଗେ ଚୋବେଇ ଚୋବେଇ ସିଏ ତାର ଘିଅଟା ମାନେ ମୂଷା ଚିନ୍ତା କରୁଥିଲେ ପଡିଲା ବେଳେ ଭଗବାନ କାହାକୁ ଟେଷ୍ଟ ଦେଇନା ଜୁଆ ସ୍ୱାଦଟା କେମିତି ଗୋଟେ ମୂଷାଟା ସେ ପୁଣି କପଡ଼ାଟା ଚୋବେଇ ଚୋବେଇ ସେ ଘିଅଟା ଘିଅଟା ସେ ପିଇବନି ସେ କପଡ଼ାଟାକୁ ନବ କପଡ଼ାଟା ତାହେଲେ ଟାଣିଛି ସେ ବଳିତା ବଳିତା ଆଗରୁ ମା ମାନେ ସବୁ ବଳିତା ବଳନ୍ତି ସନ୍ଧ୍ୟାବେଳେ ମୁଁ ଦେଖିଛି ସେ କପଡ଼ାଟାକୁ ରଜକ ଘରକୁ ଦେବେ ସେ ତାର ଧୁଆଧୁଇ କରିଦେବ ପରିଷ୍କାର ରଜକର ପୁଣି ଭଗବାନ ତାକୁ ଗୁଣ ଦେଇଛନ୍ତି ସିଏ ଯାହାଟା ଧୋଇଦେବ ସେଇଟା ହଉଛି ପବିତ୍ର ମଣିଷ ଯାହା ଧୋଇବ ହବନି ତାଙ୍କ ପାଇଁ ଲୁହ ନିଚ କାଷ୍ଟି କହିବ ନାଇଁ ଦେଖୁନ ତାଙ୍କ ପାଇଁ କଣ ବ୍ୟବସ୍ଥା ଅଛି ଆଉ ଭଗବାନ କଂସର କପଡ଼ା କିଏ ଦଉଥିଲେ ରଜକ ଦଉଥିଲେ ନା ଭଗବାନ ତାକୁ ଛଡେଇ ନେଇଗଲେ ଆଉ ଭଗବାନ ତ କହିଲେ ରଜକଟା ଛୁଇଁଛି ମୁଁ କାହିଁକି ସେ ନିଚ ଆଦିଲା ମୁଁ କାହିଁକି ସେ କପଡ଼ାଟା ନେବି ଯୋଉ ଲୋକ ଜାତି କଥା କହୁଛନ୍ତି ଏଇଠି କଟିଯିବ ପଟକିନ କଟିଯିବ ଆଉ ସେ ସବୁ ତାଙ୍କ ମୋର ମୋର ମନ ଅଛି ସବୁ ମା ମାନେ ସୁ ଦିଅନ୍ତି ଧୋତି ସବୁ ଆଗରୁ ତ ଧୋତି ଧୋତି ଗୁଡା ଦେବେ ସେମାନେ ସବୁ ସଫା କରି ଦେଲା ପରେ ତାକୁ ସବୁ ଚିରିବେ ଚିରିକି ଏମିତି ସନ୍ଧ୍ୟାବେଳେ ବଳିତ୍ୟାଗ ବଳିତ୍ୟାଗ କରିକି ଗୋଟେ କାଠି କଣ କହୁଛ କଇଁଚି କଇଁଚି ହଉ ନହେଲେ ହଁ ସେ କଇଁଚିଟା ଦିଅନ୍ତି ନହେଲେ ଏଇ ଯୋଉ ଛଣ କୁଟାରେ ଉର୍ବଶୀରେ ଦ୍ୱାର ମୁହଁରେ ସବୁ ଘୃତବତୀ ଦିଆହବ ନହେଲେ ଦେବତା ମାନେ କେମିତି ଆସିବେ କେମିତି ଗୃହକୁ ସନ୍ଧ୍ୟା ହେଲା ଦେବତା ମାନେ ଗୃହରେ ରହୁଛନ୍ତି କେତେ ସୁନ୍ଦର ଲାଗୁଛ ସନ୍ଧ୍ୟାବେଳେ ଶଙ୍ଖ ବଜେଇବେ ଆଉ ଠାକୁରଙ୍କର ଘରକୁ ଯିଏ ବତୀ ଦେବେ ଆଜିକାଲି ଏଗୁଡା କିଛି ଅଛି ଆଜିକାଲି ସେ ମୋବାଇଲ ଧରିକି ଘୁରୁଛି ସେ କଣ ସେ ଘରେ ଠାକୁରଙ୍କର କଣ ତାର ଆରତୀ କରୁଥିବ ସେ ଭଗବାନଙ୍କୁ ଜଣେ କି ମୋବାଇଲ ଆରତୀ ହଉଛି ସେଟା ତାଙ୍କୁ କୃଷ୍ଣଙ୍କୁ ଜଣେ ଏଗୁଡା ସବୁ କିଛି ତ ନାହିଁ ଘିଅ ବତୀଟା ଲାଗିଛି ମନ୍ଦିରରେ ଯିବ ଗୋସ୍ୱାମୀ କହୁଛନ୍ତି ମୂଷାଟା ମାଇ ମୂଷାଟା ଯାଇଛି ସେ ଘିଅ ବତୀଟାକୁ ଟାଣିଲା ଭିତରେ ସେ ଘିଅ ବତୀ ଢାଳି ଯାଇଥିବ ଘିଅ ଢାଳି ଯାଇଥିବ ତା ଦେହରେ ଅଗ୍ନିଟା ଲାଗି ଯାଇଥିବ ସେ ଯୋଉ ଲେଖୁଛନ୍ତି ସେଥିରେ ତାର ମରଣ ହେଇଯାଇଛି ମରଣ କେମିତି ମୁଁ ବସି ଚିନ୍ତା କଲି ଘିଅ ବତୀଟା ଆଗରୁ ସବୁ କଣ ଥିଲା ମାଟି ଯେଟା ଥିଲା ଆଉ ସେ ଟଣା ଟାଣିଆ ଭିତରେ ବୋଧେ ଘିଅଟା ଢାଳି ଯାଇଥିବ ତା ଦେହରେ ଆଉ ନିଆଁଟା ବି ପଡିଯାଇଥିବ ନହେଲେ ମରିବ କେମିତି ସେ ନହେଲେ ଘିଅ ବତୀଟା ଟାଣିଦେଲେ ବତୀଟା ଲିଭିଯିବ ତାହେଲେ ମୂଷିକ ଯେତେବେଳେ ମରିଯାଇଛି ମାଇ ମୂଷିକ ଯେତେବେଳେ ମରିଯାଇଛି ଯିବ ଗୋସ୍ୱାମୀ କହୁଛନ୍ତି କଶ୍ଚିତ ରାଣୀ ସେ ପରଜନ୍ମରେ ରାଣୀ ହେଲେ ମୂଷା ମାଇ ମୂଷା ରାଣୀ ହେଇଗଲା ଦେଖନ୍ତୁ ଭକ୍ତିର ମହିମା କେମିତି ଆଜିକାଲି ଭକ୍ତଙ୍କୁ କହିଲେ ସେ କହିଲେ ମାଇତ କଣ ସେତେବେଳେ ହବ ନା କଣ ମୁଁ ତ ଏତେ ଦିନ କଲିଣି କାହିଁ କିଛି ହଉନି ତୋ କରିବା ସହିତ ତୋର କଣ ମତଲବ ଅଛି ବସୁଧାରଣ ବସ୍ତୁର ରହିଛି ତୋର ନ କରିବା ତୋର କରିବା କଣ କରିବା ତୁ ଭଗବାନ ତୋର ସେତେବେଳେ ରହିବା ଦରକାର ଭଗବାନଙ୍କର କର୍ମ ଯଦି ଅଜ୍ଞାତରେ ମୂଷା କଣ ଜାଣିଥିଲା କି ଏ ଦୀପଟା ହଉଛି କୃଷ୍ଣଙ୍କର ମୂଷା ଭାଇ ଫଳଟା କାହିଁକି ମିଳିଲା ମତେ କହିଲେ ବତୀଟା କାହାକୁ ଅର୍ପଣ କରାହେଇଛି ବିଷ୍ଣୁଙ୍କୁ ଏଟା ବିଷ୍ଣୁଙ୍କର ନୈବେଦ୍ୟ ହେଇଗଲା ସେ ନେଇକି ଆମର ଆରତୀ ଦେଖାହେଲା ପରେ ଆମେ ଆରତୀ ଗୁଡା ନଉଛେ ଲୋକ ଆରତୀ ନଉଛନ୍ତି ସିଏ ବି କଣ ତାକୁ ଆଗେ କାହିଁ ଆରତୀ ଦେଖାହେଲା ମୁଁ ସେ ସିନିୟର ମୋ ଜୁନିୟର ସେ ଜୁନିୟରଟାକୁ ଆଗ ଆରତୀ ଦେଖାହେଲା ମୁଁ ସିନିୟର ମତେ ଦେଲାନି ମୁଁ ନେବି କଣ ବାପା ଇଏ କଥା ଭକ୍ତି କୁଆଡେ ଇଏ କଣ କଥା ଜୁନିୟର ସିନିୟର କଣ ଗୁରୁ ଶିଷ୍ୟ କଣ ଗୁରୁ ଯେମିତି ଜଣେ ଗୁରୁ ହେଇଗଲା ପରେ ଏମିତି ନାଇଁ ଶିଷ୍ୟ ନେଇଗଲା ପରେ ଆରତୀ ସେ ଆରତୀରେ ସେ ନେଇଗଲେ ତାର ମାରା ହେଇଯିବ ନୈବେଦ୍ୟ ଭଗବାନଙ୍କର ନୈବେଦ୍ୟ ନା ପୁରୀରେ ପ୍ରସାଦ ଯେତେବେଳେ ଦିଆହଉଛି ଆଗେ ସାଧୁ ସନ୍ନ୍ୟାସୀ ଖାଇଲା ପରେ ତାପରେ କାହାକୁ ଦିଆହଉଛି ଚାଣ୍ଡାଳ ଗଲେ ବି ତାର ଆଗେ ଖାଇଲା ତାପରେ ରମଣ ଗଲେ ବି ଖାଇଲେ ପ୍ରସାଦର ଗୋଟେ ଗୋଟେ କଣ ଅଛି ଏ ଆରତୀ ଇଏ ଆମେ ସମ୍ମାନ ଦଉଛେ ସିନିୟର ଭକ୍ତ ଅଛନ୍ତି ଯଦି ବି ତାକୁ ଦିଆ ହେଇନି ଦିଆନି ପୁଣି ଆସିଲେ ବି ତୁମେ ତାଙ୍କୁ ଦବ ସେଟା ଏଇଟା ନୈବେଦ୍ୟଟା ମୂଷା କଣ ନୈବେଦ୍ୟ ବୋଲି ଜାଣିଛି କି ମୂଷାଟା ଟାଣି ଦେଇଛି ଟାଣିଦେଲା ପରେ ଗୀତ ଘୃତଟା ଢାଳି ହେଇଛି ତା ଦେହରେ ଅଗ୍ନି ଲାଗିଯାଇଛି ସେ ରାଣୀ ହେଇଛି କିନ୍ତୁ ରାଣୀ ହେଲା ପରେ ତାର ଗୋଟେ ସ୍ୱଭାବ ହେଇଯାଇଛି ସେ ଯିବ ଗୋସ୍ୱାମୀ କହୁଛନ୍ତି ସେ ଖାଲି ଦୀପ ଲଗୁଛି ବିଷ୍ଣୁ ମନ୍ଦିରରେ ମାନେ ପୂର୍ବ ସ୍ୱୀକୃତିଟା କେମିତି କାମ ଗୋଟେ ଅଜ୍ଞାତ ସ୍ୱୀକୃତିରେ ଗୋଟେ ଯିବ କେମିତି ଅଛି ଭକ୍ତିର ଏତେ ମହାନ ଆମେ ଏତେ ବଡ ଆଚାର୍ଯ୍ୟଙ୍କର ମହାପ୍ରଭୁଙ୍କ ଧାରା ଆସିକି ଆମେ ବୁଝିବାନି କିଛି ମୋର ଭକ୍ତି ହଉ ନ ହଉ ଯାହା ବି ମତେ ଖରାପ ଗୁଣ ଥାଉ ମୁଁ ଝାଡୁ ମାରୁଛି ମାନେ ମୋତେ ଯୋଉଦିନ ହେଲେ କୃଷ୍ଣ ଉଦ୍ଧାର କରିବି ତୁମର ଏତିକି ବିଶ୍ୱାସ ନାହିଁ ତୁମେ ଯେତେ ଜପ କର ଯାହା କର ଭଜନ କର ତୁମେ ଆଉ କଣ କୁହା ହବ ବର୍ତ୍ତମାନ ତ ଫିଲୋସଫି କିଛି କହିବାର ହେଲେ ତୁମେ କହିଦେଲେ ଆମେ ତୁମକୁ ବୁଝେଇଦେବୁ କିନ୍ତୁ ଏଇଟା ଅନ୍ତର ଜିନିଷ ତୁମେ ଯଦି ବିଶ୍ୱାସ ହଉନି ଯେ ଭଗବାନଙ୍କ ସେବା ବୋଲି ଭଗବାନ କର୍ମ ବୋଲି ତୁମର କିଛି ଥିଓରିଟିକାଲ ସବୁ ଗୁଡାକ ତୁମକୁ ଲାଗିବ ସିନା ଆଜିକାଲି ଗୋଟେ ସେମିତି କା ନା ତାଙ୍କୁ ପ୍ରିଚିଂ ଫିଚିଂ ଶିଖଉଛନ୍ତି ହଁ ସେ ତାଙ୍କର ସଂସାର କଷ୍ଟ ଅଛି ପଶି ଆସୁଛନ୍ତି ପଶିଆସିବେ ତାପରେ କେତେଦିନ ପରେ କହିବେ କାହିଁକି ତ ମୁଁ ତ କଲି କାହିଁ ମୋ ମନ କିଛି ହେଲାନି ସେ ଭକ୍ତ ଏୟା କରୁଛି ଇଏ ଏୟା କରୁଛି ସେମିତି ମାଡ଼ପୁଡ଼ି ଲାଗୁଛନ୍ତି ସେଗୁଡା କଣ ଅଛି ସେ ଡିବୁଟର କଣ ମୂଲ୍ୟ ଗଲା ଛାଡ଼ିଲେ ଚାଲ ତାଙ୍କୁ କଣ ଭକ୍ତିର ମହିମା କହିବ ଆରେ ମୂଷାଟା ସେ ଅଜ୍ଞାତ ଭାବରେ ଗୋଟେ ଜୀବଟା ତମ ଗୁଣି ଯିବ ସିଏ ଆଜି ରାଣୀ ହେଇଗଲାଣି ରାଣୀ ହେଇକି କଣ କରୁଛି ଦୀପ ଲଗଉଛି ଯୁବ ଗୋସ୍ୱାମୀ କହୁଛନ୍ତି ଦୀପ ଲଗେଇବା ତମକୁ ଏତେ ଭଲ ଲାଗୁଛି ରାଣୀ ସବୁବେଳେ ଖାଲି ବିଷ୍ଣୁ ପାଖରେ ଦୀପ ଲଗଉଛି ତାପରେ ସେ ଯାଇଛନ୍ତି ବୈକୁଣ୍ଠକୁ ପୁରାଣ ଆଣିକି ସେ ଦଉଛନ୍ତି ଏ ଯୋଉ ଅଯୁକ୍ତ କାମ କରି ସେ ଲେଖିଲେ ଯୁକ୍ତ ପରମାତ୍ମିକ ନିଷ୍ଠସନ କର୍ମଣ ଫଲମ ତ୍ୟକ୍ତା କର୍ମାଣି କୁର୍ବନ୍ ଆତ୍ୟନ୍ତିକ ଶାନ୍ତି ମୁଖ୍ୟ ପ୍ରାପ୍ନନ୍ତି ଶାନ୍ତି ଯୋଉ ଶାନ୍ତି ମାପନନ୍ତି ମୁକ୍ତି ପ୍ରାପ୍ତ ହବ ଆତ୍ୟନ୍ତିକ ମୁକ୍ତି ପ୍ରାପ୍ତ ଆଉ ଅଯୁକ୍ତ ସ୍ତୁ ବହିର୍ମୁଖ ଯିଏ ଭଗବାନଙ୍କ ସେବାରେ ଲାଗିକି ରହୁନି ତା ବହିର୍ମୁଖଟା ବହିର୍ମୁଖ ଜୀବର କଣ ସିଏ ଯେତେ ଦେଖାଣିଆ ଯେତେ ଯାହା କଲେ କଣ ତା ଆସକ୍ତି କର୍ମାସକ୍ତି ରହିଲାଣି ଲୋକ ଆମକୁ କହିଦେଲେ କଣ ହବ ଆମ ଆସକ୍ତି ଯୁଆଡେ ଆମ କର୍ମଫଳ ସିଆଡେ ଲୋକ ଆମକୁ ବ୍ରହ୍ମଚାରୀ କୁହନ୍ତୁ ସନ୍ନ୍ୟାସୀ କୁହନ୍ତୁ ଗୁରୁ କୁହନ୍ତୁ କି ତୁମକୁ ଗୃହସ୍ଥ କୁହନ୍ତୁ କି କାହା କଣ କୁହନ୍ତୁ ଲୋକଙ୍କ କହିବା ସହିତ ତ ଆମର ଭକ୍ତି ହବନି ଆମର ଯେଉଁଠି ଆସକ୍ତି ଆମ ମନ ଯୋଉଠି ଆମ କର୍ମଫଳ ସେଇଠି ଯାଇ ପହଞ୍ଚିବ ସେଥିପାଇଁ ସେ ଲେଖିଲେ ଅଯୁକ୍ତ ଏଠି ଲେଖିଲେ ଅଯୁକ୍ତ କାମ କାରଣ ଅଯୁକ୍ତ ସ୍ତୁ ଯିଏ ଅଯୁକ୍ତ ବହିର୍ମୁଖ ଯିଏ କୃଷ୍ଣଙ୍କ ସେବା ଗୁଡାକ ସବୁବେଳେ କୃଷ୍ଣଙ୍କ ଚିନ୍ତା କୃଷ୍ଣଙ୍କ ସେବା ଏଗୁଡା ସବୁ କରୁନାହାନ୍ତି ସେ ବହିର୍ମୁଖ ହେଇଛି ସେ ପାଇଁ ମୁଁ ଭଜନ କରୁଛି ଭଜନ କଲେ ଆମେ କଣ ଆମେ ଆମେ ଗୀତା ଫିଲୋସଫି ଦେଖିବୁ ଆଉ କି ଭଜନ କରିବୁ ତୁମେ ସେଇ ବହିର୍ମୁଖକୁ ପଳେଇବ କୃଷ୍ଣ ସେବା ଗୁଡା କରୁନ କାମ ତ ପ୍ରଭୁତା କାମରେ ପ୍ରବୃତ୍ତ ହେଇକି ଫଲେଇ ଆସକ୍ତ ଫଳରେ ଆସକ୍ତି ହେଇଛି କାମରେ ପ୍ରବୃତ୍ତ ହେଇଛି ଧୀରେ ଧୀରେ ଫଳରେ ଆସକ୍ତି ହେଇଛି ବନ୍ଧମ ପ୍ରାପ୍ନନ୍ତି ସେ ବନ୍ଧ ପ୍ରାପ୍ତ ହେଇଛି ଏଠି ପ୍ରଭୁ ବାସିକତା ଲେଖିଲେ ଏକ ଭକ୍ତ୍ୟା ଏଇ କୃଷ୍ଣଙ୍କ ପାଇଁ କର୍ମ କରିକରି ସେ ଭକ୍ତ୍ୟାପ୍ଲୁତ ଆତ୍ମା ହେଇଯିବ ଭକ୍ତିରେ ଆପ୍ଲୁତ ଏକ ଆତ୍ମା ହବ ତାର ସବୁ ଜିନିଷଟା ଭକ୍ତି ଲାଗିବ ଝାଡୁମାରି ଏଇଟା ଭକ୍ତି ଲାଗିବ ଋଷିକରେ ଏଇଟା ଭକ୍ତି ଲାଗିବ ବୈଷ୍ଣବ ସେବାଟା ଭକ୍ତି ଲାଗିବ ଭଗବାନ ପାଇଁ ସବୁ ଏଇଟା କୃଷ୍ଣଙ୍କର ଭକ୍ତିରେ ଆପ୍ଲୁତ ଆତ୍ମା ପୂର୍ବ ତାତ୍ପର୍ଯ୍ୟ ଲେଖୁଛନ୍ତି ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି ଏବଂ ଏକ ସର୍ବଚେତନଶୀଳ ବ୍ୟକ୍ତି ମଧ୍ୟରେ ଏହା ହେଉଛି ପାର୍ଥକ୍ୟ କୃଷ୍ଣ ଚେତନଶୀଳ ବ୍ୟକ୍ତି କୃଷ୍ଣଙ୍କ ପ୍ରତି ଆସକ୍ତ ହୋଇଥାଏ ଏବଂ ସର୍ବଧର୍ମୀ ବ୍ୟକ୍ତି ତାର କର୍ମଫଳ ପ୍ରତି ଆସକ୍ତ ହୋଇଥାଏ ଯେଉଁ ବ୍ୟକ୍ତି କୃଷ୍ଣଙ୍କ ପ୍ରତି ଆସକ୍ତ ଏବଂ ସର୍ବଦା ତାଙ୍କ ପାଇଁ କର୍ମ କରେ ସେ ହିଁ ବାସ୍ତବରେ ମୁକ୍ତ ପୁରୁଷ ଅଟେ ଏବଂ ସେ କେବେ ହେଲେ କର୍ମଫଳ ଉପଭୋଗ କରିବା ପାଇଁ ଲାଳାୟିତ ହୁଏ ନା ଯେ କୃଷ୍ଣ ପାଇଁ କର୍ମ କରୁଛି ସେ କାହିଁ କର୍ମଫଳ ଭୋଗ କରିବା ପାଇଁ ଲାଳାୟିତ ଉପଭୋଗ କରିବାକୁ ଉଦ୍ବିଗ୍ର ହୋଇଥାଏ ତାର କାରଣ ଭାଗବତ ଦର୍ଶା ଦିଆଯାଇଛି କର୍ମଫଳଟା ଭୋଗ କରିବା ପାଇଁ ଗୋଟେ ବ୍ୟକ୍ତି କାହିଁକି ଏତେ ଇଗର ତାର ଆସୁଛି ସେ କହିଛନ୍ତି ଯେ ବ୍ୟକ୍ତି ଦ୍ୱନ୍ଦ୍ୱହାପୂର୍ଣ୍ଣ ହୋଇ କର୍ମ କରୁଥିବାରୁ ଏପରି ଏକ ଉଦ୍ବିଗ୍ନ ପ୍ରକାଶ କରେ ଅର୍ଥାତ୍ ଭଗବାନଙ୍କ ସମ୍ବନ୍ଧରେ ତାର ଜ୍ଞାନ ନଥିବାରୁ ସେ ଏପରି ଶଙ୍କାକୁଳ ହୋଇଉଠେ କର୍ମ କରିବାର ଯୋଉ ଫଳ ଗୁଡା ପ୍ରତି ବ୍ୟାକୁଳ ମଣିଷ ହେଇଯାଏ ମୁଁ ଏଇଟା କରୁଛି ଏଇଟା ଫଳ ମିଳୁନି ଏଟା ହଉନି ସେଟା ହଉନି ତାର ଭଗବାନଙ୍କ ପ୍ରତି ଶଙ୍କା ଥାଏ ଯାହା କିଛି ଅଛି ସବୁ କୃଷ୍ଣଙ୍କର ଶକ୍ତିର ପ୍ରକାଶ ଏବଂ କୃଷ୍ଣ ହେଉଛନ୍ତି ସର୍ବମଙ୍ଗଳମୟ ତେଣୁ କୃଷ୍ଣ ଚେତନାରେ ଯେଉଁ କର୍ମ କରାଯାଏ ତାହା ଦିବ୍ୟ ସ୍ତରରେ କରାଯାଏ ସେ କର୍ମ ସବୁ ଦିବ୍ୟ କର୍ମ ଅଟେ ସେଗୁଡିକ କୌଣସି ଭୌତିକ ଫଳ ନଥାଏ ଆମର ଗୋଟେ ଚେତନା ଜିନିଷଟା ପ୍ରଭୁ ସେଟା କୃଷ୍ଣ ଚେତନା ବୋଲି କହିଛନ୍ତି ଆଉ ଚେତନାଟା ଯଦି ଆମର ନ ଆସିଲା ଚେତନାର କଣ ଆସିବ ନା କୃଷ୍ଣ ସେଟା ନ ଆସିଲା ତମକୁ ତ ସବୁ ଜଡ ଲାଗିବ ଆଉ ସର୍ବଚେତନା ଭଳିଆ ଲାଗିବ ଆଉ ଝାଡୁ ମାରିବା ରୋଷେଇ କରିବା କର୍ମ କରିବା କର୍ମଟା କଣ ଏଗୁଡା କରୁଥିବି ଏଟା କରୁଥିବି ଚେତନାଟା ଯଦି ସେଟା ନ ହେଇପାରୁଛି ଶ୍ରବଣ କୀର୍ତ୍ତନ କରି ଆମେ ଚେତନାଟାକୁ ସେ ସ୍ତରକୁ ନ ଆଣିପାରିଲେ ଆଉ ତମେ କଣ ଏତେ ତ କର୍ମଯୋଗ କଥା ଆଉ ତ ଖସିକି ଆଉ ତୁମେ କୁଆଡେ ଯିବ କୋଉଠି ଭଜନ କରିବ କଣ କରିବ ଏଠି ସେ କଥା ସେ କହୁଛନ୍ତି କିନ୍ତୁ ସେ କର୍ମ ସବୁ ଦିବ୍ୟ କର୍ମ ଅଟେ ସେଗୁଡିକର ଭୌତିକ ଫଳ ନଥାଏ ତେଣୁ ବ୍ୟକ୍ତି କୃଷ୍ଣ ଚେତନାରେ ରହିଲେ ଶାନ୍ତି ଲାଭ କରେ କିନ୍ତୁ ଯେ କର୍ମ କରି ଲାଭ କ୍ଷତିର ହିସାବ କରେ ସେ କେତେ ଦୂର ସେ କର୍ମ ଏ କର୍ମ କୌଣସି କର୍ମରେ ଇନ୍ଦ୍ରିୟ ତୃପ୍ତି କରିବ ସେ ହିସାବ କରେ ସେ କଦାପି ଶାନ୍ତି ପ୍ରାପ୍ତ ହେଇପାରେ ନା ଏହା ହିଁ ହେଉଛି କୃଷ୍ଣ ଚେତନାର ଗୁପ୍ତ ରହସ୍ୟ କୃଷ୍ଣଙ୍କ ବ୍ୟତୀତ ଆଉ କିଛି ନାହିଁ ଏଇ ଅନୁଭବ ଲାଭ ହେଉଛି ଦିବ୍ୟସ୍ତ ଏଇଟା ଗୋଟେ ସିକ୍ରେଟ ଜିନିଷ ପ୍ରପାତ କହିଲେ ଏଇଟା ସିକ୍ରେଟ ଆଉ ଗୋଟେ ଟପମୋଷ୍ଟ ଜିନିଷଟା କୃଷ୍ଣଙ୍କ ଛଡ଼ା ଆଉ ଜଗତର କିଛି ନାହିଁ ଶବ୍ଦ ତାଙ୍କର ଭୂମି ଶରୀର ଦେହ ଯାହା ତୁମେ ଦେଖୁଛ ଶରୀର ମନ ଇନ୍ଦ୍ରିୟ ଯାହା ଭୋଜନ କରୁଛ ସବୁ ତ କୃଷ୍ଣଙ୍କର ଏଇ ଚେତନକୁ ଜଣେ ଯେତେବେଳେ ଚାଲିଯିବ କୃଷ୍ଣଙ୍କ ବ୍ୟତୀତ ସଂସାରରେ କିଛି ନାହିଁ ଯାହା କରୁଛି ତାଙ୍କ ପାଇଁ ମୁଁ କର୍ମ କରୁଛି ଫଳରେ ଆସକ୍ତି ହେବିନି ସେ ହିଁ ଶାନ୍ତି ପ୍ରାପ୍ତ ହବ ଗୁପ୍ତ ରହସ୍ୟ କୃଷ୍ଣ ଚେତନାର ଗୁପ୍ତ ରହସ୍ୟ କୃଷ୍ଣଙ୍କ ବ୍ୟତୀତ ଆଉ କିଛି ନାହିଁ ଏବଂ ଏଇ ଅନୁଭବ ଲାଭ ହେଉଛି ଦିବ୍ୟ ସ୍ତର ଯେଉଁଠାରେ କୌଣସି ଭୟ ବା ଉଦ୍ବିଗ୍ନତାର ପ୍ରଶ୍ନ ନଥାଏ ବ୍ୟକ୍ତି କେବଳ ସେଇଠାରେ ହିଁ ଶାନ୍ତି ଲାଭ କରେ ତୁମର ଯେତେବେଳେ ଭୟ ରହୁଛି ଭୟଟା ରହୁଛି ଉଦ୍ବିଗ୍ନ ରହୁଛି ଏଜିଟେସନ ରହୁଛି ମାଇଣ୍ଡରେ ଶାନ୍ତି କୋଉଠି ମିଳେ କୃଷ୍ଣଙ୍କର ଚରଣ ଆଶ୍ରୟ ନେଲେ ଆଉ ଭୟ ନଥିବ ଭଗବାନଙ୍କର ଆଶ୍ରୟ ନେଇଛି ଭଗବାନ ପାଇଁ କର୍ମ କରୁଛି ଆଶ୍ରୟ ନବାର ଅର୍ଥ ତାଙ୍କ ପାଇଁ କର୍ମ କରିବାକୁ ପଡିବ ନା ତେଣୁ ଦୁଇ ପ୍ରକାର ଯିବାର କଥା କହିଲେ ଯେ ପରମାତ୍ମା ନିଷ୍ଠ ହେଇକି କର୍ମ କରିବ ଶାନ୍ତି ପ୍ରାପ୍ତି ମୁକ୍ତି ହବ ଆଉ ଯେ ପରମାତ୍ମା ନିଷ୍ଠ ନ ହବ ଅଯୁକ୍ତ ବହିର୍ମୁଖ ସରଳ ଚେତନାରେ ରହିବ ସେ କର୍ମ ମନ୍ଦରେ ପଡିବ ବିଶ୍ୱନାଥ ଠାକୁର ସେ ଲେଖିଲେ କର୍ମକରେଣ ଅନାଶ କର୍ମକରେଣ ଅନାସକ୍ତିଆ ଆସକ୍ତି ଏବଂ ମୁଖ୍ୟ ବନ୍ଧନ ହେତୁ କାମ କରିବା ଲୋକର ଆସକ୍ତି ଆଉ ଅନାସକ୍ତି ବନ୍ଧନ ଆଉ ମୁକ୍ତିର ହେତୁ ଯଦି ଆସକ୍ତି ରହିଲା ବନ୍ଧନ ପଡିଲ ଅନାସକ୍ତି ହେଲା ମୁକ୍ତ ଏ ଶ୍ଳୋକ ବୁଝେଇଲେ ଯୁକ୍ତ ଯୋଗୀ ନିଷ୍କାମ କର୍ମୀ ଇତି ଅର୍ଥ ଏଠି କହିଥିଲେ ଯୁକ୍ତ ଯୋଗୀ କିଏ ଆମର କଣ ଯୁକ୍ତ କର୍ମ ଫଲ ତତ୍ତ ଶାନ୍ତି ମାପନ୍ତି ନୈଷ୍ଠିକି ଅଯୁକ୍ତ କାମ କାରଣ ଫଲ ସୁପ୍ତ ନିବଦ୍ୟତେ ଏଠି ସେ କହିଲେ ଯୋଗୀ ନିଷ୍କାମ କର୍ମୀ ଇତି ଅର୍ଥ ନୈଷ୍ଠିକି ନିଷ୍ଠା ପ୍ରାପ୍ତ ଶାନ୍ତି ମୋକ୍ଷ ଇତି ଅର୍ଥ ନିଷ୍ଠା ପ୍ରାପ୍ତ ହୁଅନ୍ତି ଯୋଉ କହିଲେ କଣ ସେଟା ବାପରେ ପ୍ରାପ୍ତ ହେବେ ନା ନିରନ୍ତର ଶାନ୍ତି ସେ ଲେଖିଲେ ଐକାନ୍ତିକ ଶାନ୍ତି ମୁଖ୍ୟ ପ୍ରାପ୍ତ ହେବେ ଅଯୁକ୍ତ ଦେଖିଲେ ଅଯୁକ୍ତ କିଏ ନା ଅଯୁକ୍ତ ସକାମ କର୍ମୀ ସେ ଲେଖିବା ଦେଖ ଅଯୁକ୍ତ ଯିଏ ଅଯୁକ୍ତ ସକାମ କର୍ମୀ ଗୁଡା ସବୁବେଳେ କାମ କରୁଛନ୍ତି ସବୁବେଳେ ସକାମ ତାଙ୍କ କର୍ମ ଫଳରେ ଆସକ୍ତି ତେଣୁ ଭଗବାନଙ୍କର ଭକ୍ତି କରିକି ଏଠି ସେ ଭଗବାନଙ୍କ ଭକ୍ତର ବିଶେଷଟା ଲେଖିଲେ ନିଷ୍କାମ ଆମେ ଯଦି ଭଗବାନଙ୍କର ଭକ୍ତ କି ନିଷ୍କାମ ନ ହେଇପାରିବା ପୁଣି ସେ କର୍ମର ଆସକ୍ତି ହେଇଯିବା ଶରୀର ଆସକ୍ତି ହେଇଯିବା ସୁଖ ଦୁଃଖ ତ ଭଗବାନ କି ସୂତ୍ରଟା ଦଉଛ କାଲି ଶୁଣୁଥିଲେ ମୁକ୍ତିର ଉପାୟ ଦେଇକି ନିରନ୍ତର ଶାନ୍ତି ସହିତ ମୁକ୍ତି କେମିତି ପ୍ରାପ୍ତ ହେବେ କେମିତି ବନ୍ଧନ କେମିତି ମୁକ୍ତି ଏଇଟା କହିଲେ ଏଇଟା କହିକି ତାପରେ ଜଣେ ପ୍ରଶ୍ନ କରିବ ତାହେଲେ ଭଗବାନ ତ କର୍ମଟାକୁ ସପୋର୍ଟ କରୁଛନ୍ତି କର୍ମ କରିବା ପାଇଁ କହୁଛନ୍ତି ତାହେଲେ ସନ୍ନ୍ୟାସ କରିବା କି ନାହିଁ ଡାଇରେକ୍ଟ ସନ୍ନ୍ୟାସ କରିବେ କି ନାହିଁ ତା ପରବର୍ତ୍ତୀ ଶ୍ଳୋକ ସେ କହିବେ ନା ଯୋଉମାନଙ୍କର ଚିତ୍ତ ଶୁଦ୍ଧି ଅଛି ସେମାନେ କର୍ମ ଗୁଡା ଛାଡି ଦେଇକି ବି ସେମାନେ ବସି ଗୋଟେ ଜାଗାରେ ଭୋଜନ କରିପାରିବେ ବା ଧ୍ୟାନ କରିପାରିବେ ଯେ ଅଶୁଦ୍ଧ ଚିତ୍ତ ସେ ଗୋଟେ ଜାଗାରେ ରହିକି ଏଇ ଇନ୍ଦ୍ରିୟ କର୍ମ ଗୁଡାକ କୃଷ୍ଣ ପାଇଁ କର୍ମ ନ କରିକି ସେ ରହିପାରିବେ ସେଇଟା ହିଁ ସେ ପୁଣି ବ୍ୟାଖ୍ୟା କରିବେ ସର୍ବକର୍ମାଣି ମନସା ସନ୍ନ୍ୟାସସ୍ତୁ ସୁଖମ୍ ବସେ ନବଦ୍ୱାର ପୁରମ୍ ଦେହି ନୈବଂ କୁରୁବନ୍ କାରାୟ ଭଗବାନଙ୍କ ବାଣୀ ନା ଗୀତାବାଣୀ ସବୁ କେମିତି କୃଷ୍ଣ ଚେତନାରେ ଆମକୁ କର୍ମ କରିବାକୁ ପଡେ ଭଗବାନ ଆଡ଼େ ସବୁ ଶିଖଉଛନ୍ତି କେହି ଭାବିବା ଉଚିତ ନା ମଠ ମନ୍ଦିର ମାନେ ଗୋଟେ ଏମିତି ଆଉ କର୍ମ କରିବାକୁ ପଡିବନି ଲୋକ ହବନି କଣ ଲୋକମାନଙ୍କୁ ସାଧାରଣ ଲୋକମାନଙ୍କର 99% ଲୋକଙ୍କର ଧାରଣା ଏଇଟା ସଂସାରରେ ବହୁତ ଖଟିବାକୁ ପଡୁଛି ମଠ ମନ୍ଦିର ଗଲେ ଆମକୁ ଆଉ ଖଟିବାକୁ ପଡିବ ନାଇଁ ସେଇଟା ଠିକ ନୁହେଁ ତୁମେ ଯଦି ମଠ ମନ୍ଦିର ଭଗବାନ ପାଇଁ କର୍ମ ନ କରୁଛ ସେବା ନ କରୁଛ ତୁମର ବି ସେଇ ଇନ୍ଦ୍ରିୟ ସେଇ ମନ ସେଇ ଶରୀର ସେ ଯାହା ଥିଲା ସେ ଆଇ ରହିବ ଅଶୁଦ୍ଧିତ ହେଇଯିବ ଆଉ ମନ୍ଦିର ରୁହ କି ଘରେ ରୁହ କୃଷ୍ଣ ପାଇଁ କର୍ମ କରିବାର ଅଛି କେବଳ ଇନ୍ଦ୍ରିୟ ରୂପୀ ଯୋଉ ଶ୍ଳୋକ କହିଲେ କାୟନ ମନସା ବାଚା ମାନେ ବୁଦ୍ଧିଆ କେବଳ ଇନ୍ଦ୍ରିୟ ରୂପୀ ଯୋଗିନାମ କର୍ମ କରବନ୍ତି ଯୋଉ ଶ୍ଳୋକଟି ସେ ଶ୍ଳୋକଟାକୁ ସମସ୍ତଙ୍କ ପାଇଁ ଏମିତି ଯେ ମଠ ମନ୍ଦିର ଆମକୁ ଆରାମ ଦିଓଳି ରୋଷେଇ ପ୍ରସାଦ ହେଇଯିବ କି ରୋଷେଇ କରିଦେଲା ଆମେ ଖାଇ ପିଇ ରହିବୁ ମୁଁ ଏତେ କାଇଁ ସେବା କରିବି ମୁଁ ଏତିକି କରିଦେବି ପୁଣି ଯଦି ଭଗବାନ ପାଇଁ କର୍ମଟା ନ କଲ ପୁଣି ଅଶୁଦ୍ଧିତ ସେ ପ୍ରବୋଧ ସେବା ଅନୁଷ୍ଠାନଟା କରିଦେଇଛନ୍ତି ଆଉ ପୁରା ଭୁବନେଶ୍ୱର କର ଲାଇଭ ମେମ୍ବରସିପ କର ଏଠି କର ସେଠି ବସେଇ ଦେଇନାହାନ୍ତି ସିଏ ଆଜି ନୂଆ ଆସିବ ସେ କହିବ ଏଗୁଡା କଣ ମୁଁ ଏତେ ଖଟିବି ମ ଆଜିକାଲି ଜଷ୍ଟ ମୁଁ ଏତେ ମାଳା ଜପ କରିବି ସେ 64 ମାଳା ଜପ କରିବି ତୁ ଲକ୍ଷ ମାଳା କର 64 ନୁହେଁ 64,000 ମାଳା ଜପ କଲେ ତୁ ଅଶୁଦ୍ଧ ଚିତ ବ୍ୟକ୍ତି କର୍ମ ଗୁଡା କରୁନୁ ତୁ ଅଶୁଦ୍ଧ ଚିତ କି ନାମ କରିବୁ ହେଇପାରିବେ ଆମେ ଗୋଟେ ମାନୁ ତୁ ଦୁଇଟା କରିବାକୁ ପଡିବ କୃଷ୍ଣଙ୍କ ପାଇଁ କର୍ମ କରିବାକୁ ପଡିବ ତା ସହିତ ଶ୍ରବଣ କୀର୍ତ୍ତନ କରିବାକୁ ଛାଡ଼ିକି ତୁମେ ଏତେ ଜପ କରିବ ଯାହା ଭଜନ କରିବ କିଛି କରିପାରିବେ ତ ଅଶୁଦ୍ଧ ଚିତ୍ତ ବ୍ୟକ୍ତି ଗୁଡା ଭୋଗ ଲାଳସା ଅଛି ଆମେ ଫିଲୋସଫିଟା କହିବୁ ନା ଆମ ବ୍ୟକ୍ତି ବିଶେଷ ଉପରେ ତୁମେ ଏଟା କରିପାରୁଛ ବୋଲି କଣ ସେ ଫିଲୋସଫି ସମସ୍ତଙ୍କୁ କୁହା ହବ କି ଜଣେ କୋଟିପତି ହେଇଗଲା ବୋଲି ଏ ଯୋଉ କଣ କଣ ଏଟା ଗୋଟେ କି ମାର୍କେଟ ଅଛି ପଇସା ରଖୁଛନ୍ତି ସେୟାର ମାର୍କେଟରେ ସେ ପଇସା ରଖୁଛନ୍ତି ସେୟାର ମାର୍କେଟରେ କିଏ କୋଟିପତି ହେଇଗଲା ବୋଲି କଣ ସରକାର ସେଟା କହୁଛି ନା ସମସ୍ତେ ସେୟାର ମାର୍କେଟରେ ପଇସା ରଖ ବୋଲି ସରକାର ଆଡଭାଇଟାଇଜ କରୁଛି ସରକାର କହୁଛି ମେହାଙ୍କର ରଖ ତୁମର ଯେତିକି ପର୍ଟିକୁଲାର ଇଣ୍ଟରେଷ୍ଟ ତୁମେ ନିଅ ସେଇ ସେୟାର ମାର୍କେଟରେ କିଏ କୋଟିପତି ହଉଛି କିଏ ଯେ କୋଟିପତି ହେଲା ଆଉ ଜଣଙ୍କୁ କାଙ୍ଗଡ଼ା କରି କୋଟିପତି ହେଲା ନା କେମିତି ହେଲା ତା ନାଁ କଣ ଲେଖୁଛ ସେୟାର ମାର୍କେଟ ବା ତାର କଣ କେତେ ପ୍ରକାର ଅଛି ମୁଁ କାଇଁ ହେଟା ଜାଣିବି କଣ ଗୋଟେ ଗୋଟେ ଲୋକ କାଙ୍ଗାଳ ହେଇଯାଉଛି ତାର 25 ଲକ୍ଷ 30 ଲକ୍ଷ 40 ଲକ୍ଷ ଚାଲିଯାଉଛି ତାଙ୍କୁ ତାକୁ କଣ ଗଭର୍ଣ୍ଣମେଣ୍ଟ ସେଟା କହୁଛି କି ତୁମେ ସେୟାର ମାର୍କେଟରେ ପଇସା ଲଗାଅ ବୋଲି ସେ ନ କୁହନି ସେଟା ବ୍ୟକ୍ତି ବିଶେଷ ତାର ଯୋଗ୍ୟତାକୁ ନେଇକି ଆମେ ସାର୍ବଜନୀନ କରିପାରିବା ନାହିଁ ଆମର ସେଟା କ୍ୱାଲିଫିକେସନ ଅଛି ଆମେ ସେ ସ୍ତରରେ କାମ କରିପାରୁଛେ ତା ବୋଲି ଆମେ ତା ଅର୍ଥ ନୁହେଁ ଆମେ ସେଇଟାକୁ ପ୍ରଚାର କରିବା ସେଟା ସମାଜରେ ଉତ୍ପାଦ ସୃଷ୍ଟି ହେଇଯିବ ନାଇଁ ଆଚାର୍ଯ୍ୟ ଯିଏ ଯୋଗାଚାର୍ଯ୍ୟ ତାଙ୍କ ପ୍ରିନ୍ସିପଲଟା ପ୍ରଚାର କରିବାକୁ ପଡିବ ତୁମର ଯଦି ପ୍ରାଇଭେଟଲି କିଛି ତୁମର ହାୟର ଷ୍ଟାଟସ୍ ଅଛି ତୁମେ ସେଟା କର ତୁମେ ଏଟା ପ୍ରଚାର କର ତୁମେ ରାତିରେ ଶୋଇପାରୁନି ଶୋଇବନି ତୁମେ ଏତେ ମଳା ଜପ କରିପାରୁଛ ଭଲ ନା ଆଚାର୍ଯ୍ୟ ପ୍ରିନ୍ସିପଲ ତୁମେ ଡାଇଭର୍ଟ କରିପାରିବନି କି ତୁମେ ସେଟା ପ୍ରିଚିଂ କରିପାରିବ ଗୋଟେ ଯଦି ପ୍ରିଚିଂ ଯିଏ କରିବ ସେ ଉତ୍ପାଦ ସୃଷ୍ଟି କରିବ ଏଟା ସବୁ କିଛି ଅଧିକାର ଲୋକଙ୍କୁ ଭଲ ଲାଗିବ ନା ବଡ ଯିଏ କହୁଛି ମୁଁ ଏଇଟା କରିବିନି ସେଟା କରିବିନି କାହିଁକି ତାର ବଡ ହବାର ଆଶା ଅଛି ସିଏ ଚାହୁଁଛି କଣ ମୁଁ ସିଧା ସିଧା ଶୀଘ୍ର ଶୀଘ୍ର ସିଏ ସିଏ ଯଦି ଗୋଟେ ବଡ ବାବା ହେଇଛି ମୁଁ ସେଦିନ ବଡ ବାବା ହେଇଛି କୃଷ୍ଣ ମତେ ବଡ କରିବେ ଏ ଭାବନା ତାଙ୍କର ଏ ଫିଲୋସଫି ଜାଣନ୍ତିନି ମୁଁ ଏମିତି ବୃନ୍ଦାବନ ବଜାର କରିବି ବା ଏମିତି କରିବି ବା ଏମିତି ଏଇଟା କରିଦେବି ଏତେ ମଳା କରିଦେବି ଏମିତି ପ୍ରିଚିଂ କରିଦେବି ମୁଁ ବଡ ହେଇଛି ସେଇଟା ବାପା ଏଇଟା ସେଇଟା ହବନି ଆଚାର୍ଯ୍ୟଙ୍କର ବାଣୀଟା ସେଇଟା ସବୁବେଳେ କମନ ହେଇକି ରହିବ ଯେଉଁ କୃଷ୍ଣ ପାଇଥିଲେ ଗୁରୁଦେବ ଛୁଆଟି ବେଳୁ କୃଷ୍ଣଙ୍କୁ ଦେଖିଛନ୍ତି କୃଷ୍ଣ ସାର କଥା କହିଛନ୍ତି ଆଉ ସେ ପ୍ରଭୁପାଦଙ୍କୁ କାଇଁ ମାନିଲେ ମତେ ମତେ ଉଦାହରଣ ଦେଲ ମୁଁ କଣ ତୁମ କଥା ଗୁଡା କାହିଁ ମୁଁ ଶୁଣିବାକୁ ଯିବି ତୁମେ ଲକ୍ଷ୍ୟ ସ୍କଲାର ଆସି କହିଲେ ମୁଁ ଗୋଟେ ପରସେଣ୍ଟ ବି ଗ୍ରହଣ କରିବିନି ଆଜିକାଲି ଯୋଉ ଯେତେ ଟ୍ୟାଲେଣ୍ଟ ତୁମେ ଆସି ଯୁକ୍ତି କର ମୁଁ ଗୋଟେ ଗୋଟେ ପଏଣ୍ଟ ବି ମୁଁ ତୁମକୁ ଆସେପ୍ଟ କରିବିନି ଆମେ ସାଧୁଙ୍କୁ ଦେଖିକି ଆସୁଛୁ ଭଗବାନ ପାଇବା ଲୋକଙ୍କୁ ଦେଖିଛୁ ଆମେ ତୁମ କଥା ଗୁଡା କଣ ଶୁଣିବୁ ତୁମେ କୁଆଡେ ବୁଲେଇ ବାଲେ କୋଉ ବାବା କଣ କହିଲେ କୋଉ ବାବା କଣ କୁହନ୍ତୁ ଆମ ବାବାଙ୍କ ପାଖରେ ଥିଲୁ କୃଷ୍ଣଙ୍କୁ ପାଇବା ବାବାଙ୍କ ପାଖରେ ଆମେ ଥିଲୁ ଆମେ କୃଷ୍ଣ ନ ପାଉ ଆମେ ତୁମକୁ ଦେଖିଛୁ ଆଉ ତୁମେ କଣ ଆମ ବୁଦ୍ଧି ଶିଖେଇବ ସେଟା ମୁଁ ଆମକୁ କୁହନି ଆଉ ଛୁଆଟି ବେଳେ ସେ ଗୋପାଳଙ୍କୁ ଭଗବାନ ଭଗବାନ ଯାହା କହିଛନ୍ତି ବାବା ଝିଅ ମାନେ ତାଙ୍କୁ ସନ୍ନ୍ୟାସୀ ଯାଉ ବୋଲି ଗୋପାଳ ତାଙ୍କୁ କହିଛନ୍ତି ଆଉ ସେ ପ୍ରଭୁପାଦ କାଇଁ ଗ୍ରହଣ କଲେ ସେ କହିଲେ ମୁଁ ଯେଉଁଦିନ ପ୍ରଥମେ ସାକ୍ଷାତ କଲି ମୁଁ ଜାଣିଦେଲି ଇଏ ହଉଛନ୍ତି ମୋର ନିତ୍ୟ ଗୁରୁ ସେ ତ ସେ ଷୋଳ ମାଳ ଜପ କରିବା ପାଇଁ କହିଛନ୍ତି ଚାରିଟା ନିହପାଳ ସାଙ୍ଗରେ କହିଛନ୍ତି ବହି ଟ୍ରାନ୍ସଲେସନ କରିବା ପାଇଁ କହିଛନ୍ତି ସେଟା କାଇଁ ଭାବିଲେନି ଏଟାରେ ମୁଁ ତ ସେ ବ୍ରଜ ଭଜନ କରିବି ମୁଁ ଏଇଟା ଏମିତି କରିବି ସେମିତି କରିବି କାଇଁ ସେ ତ ଭାବିଲି ଯିଏ ଯିଏ ସାଧୁ ମୁଁ ଜାଣିପାରେ ଯୋଗାଚାର୍ଯ୍ୟ ମୁଁ ଜାଣିପାରେ ସେ ଜାଣିବେ ତାଙ୍କର ନିୟମଟାକୁ ସର୍ବଶେଷ କରିବ ତେଣୁ ସବୁବେଳେ ଆଚାର୍ଯ୍ୟ ମାନଙ୍କର ନିୟମ ତାଙ୍କର ଯୋଉ ଶିକ୍ଷା ସେଇ ହିସାବରେ ଯିବ ଆମର କେତେବେଳେ ସ୍ଥିତି ହବ ନ ହବ ମୂଷା କଥା ମୁଁ କହୁଥିଲି ମୂଷା ଯଦି ରାଣୀ ହେଇଗଲା ରାଣୀ ହେଇକି ବୈକୁଣ୍ଠ ଗଲା ତୁମେ ଯଦି ଷୋଳ ମାଳ ଜପ କରିକି ତୁମର ବିଶ୍ୱାସ ନାହିଁ ଯେ ମୁଁ କୃଷ୍ଣଙ୍କୁ ପାଇବି ବୋଲି ଝାଡୁ ମାରିକି ନା ମୂଷାଟା କଣ ତା ସ୍ତ୍ରୀଟା ତା ପୁରୁଷ ସଙ୍ଗ କରୁନଥିବ ତାର ଛୁଆ ପିଲା ନଥିବ ସେ ଉଚ୍ଚିଷ୍ଟ ସେ ଠାକୁରଙ୍କ ଉଚ୍ଚିଷ୍ଟ ଖାଉନଥିବ ମୁଁ ପଚାରୁଛି ସେ ମୂଷା ଗୁଡା ଯୋଉ ମନ୍ଦିରରେ ଯୋଉ ଆମର କଣ ପୁରୀ ମନ୍ଦିର ପେପର ମଞ୍ଜିରେ ବାହାରି ନଥିଲା କି ପୁରୀ ମନ୍ଦିରରେ ମୂଷା ଗୁଡାକ ଅଛନ୍ତି ସେ ଠାକୁରଙ୍କର ଅଙ୍ଗକୁ ଫୁଲମାଳକୁ କାଟି ଦଉଛନ୍ତି ଅଙ୍ଗ ବସ୍ତ୍ର ଗୁଡା କାଟି ଦଉଛନ୍ତି ତାକୁ ପୁଣି କିଏ ଧରାଯିବ ତା ପାଇଁ ପୁଣି ପ୍ଲାନ୍ ଚାଲିଲା ଆଚ୍ଛା ଯୋଉ ଭୋଗ ଲାଗୁଛ ସେ ଖାଇଦେବେନି ଯୋଉ ଭୋଗ ଗୁଡା ଦେଖ ତୁମେ ଯୋଉ ପୁରୁଣା ଆମ ମନ୍ଦିର କାହିଁ ପ୍ରଭା ସବୁ ଏମିତି କରିଛନ୍ତି ପ୍ରଭା ସିଂହ ନାହିଁ ତୁମେ ସବୁ ଭେଣ୍ଟିଲେସନ ରଖିବ ଏସି ଫିଟ୍ କରିବ କ୍ଲିନ୍ ରଖିବ ପ୍ରଭାସ ଏଇଟା କହିଛି ନା ମୁଁ ଅସରବା ମୂଷା ଏଗୁଡା ଯେମିତି କିଛି ନ ରହିବେ ରହିଲା ମାନେ ଭର ତାକୁ ମାର ପୋପଡ଼ା ଭଗବାନ ଏଠି ଅଛନ୍ତି ସେଟା ଭୋଗ ଲଗେଇଲା ବୋଲି ସେ ଖାଇଦେବେନି କ୍ଲିନ୍ ରହିବ ଆଉ ତୁମେ ତ ଭୋଗ ଲାଗୁ ସେଟା ଭଗବାନ ଖାଇବେ ନା ଅସରବା ଆଗେ ଖାଇବେ ସେଦିନ ଆମର ସବୁ ସେ ପ୍ରପର ମନା କରିଛି ସବୁବେଳେ ମନ୍ଦିର କ୍ଲିନ୍ କରିବ ଦୁଇ ଟାଇମ୍ ତାକୁ ପରିଷ୍କାର କରିବ ଡ୍ରେସ୍ ଚେଞ୍ଜ କରିବ ଭଗବାନଙ୍କ ଲୋକ ସେ ସବୁ ଯାହା କହିଛନ୍ତି ଆମେ ଏଟା ମାନିବ ତୁମେ କିଏ କେତେ କଣ କହିଲ ସେ ସେ ଆମେ ସେଗୁଡା ମତେ ଆମକୁ ଆମକୁ ସେଗୁଡାକୁ କହିବନି ସେଗୁଡା ଆମକୁ କୁହନି କୃଷ୍ଣଙ୍କର ଲୋକ ଯାହା କହିଛନ୍ତି ତାକୁ ମାନିକି ଚାଲେ ମୋର କଲ୍ୟାଣ ହଉ ନ ହଉ ଆଚ୍ଛା ଯେଉଁ ମୂଷାଟା ଏଇ କାମଟା କରୁଛି ଯେ ଦୀପଟା ଗୋଟେ ଆଣୁଥିବ ମୁଁ ସେ କାଲି ସେ ଚିନ୍ତା କରୁଥିଲା ଏବେ ତାହେଲେ ସିଏ ଠାକୁରଙ୍କ ତ ଭୋଗ ଲାଗେ ତ ଖାଇଥିବ କି ନାହିଁ ତା ଅପରାଧ କାଇଁ ଭଗବାନ ଦେଖିଲେନି ମୋ ଖାଇବାଟାକୁ ଇଏ ଖାଇଦେଇଛି ଏଇଟା ୟାକୁ କାଇଁ ମୁକ୍ତିଟା ଦେବି ଆଉ ରାଣୀ କାଇଁ କରେଇବି ଭଗବାନ ଏତେ ଦୟାଳୁ। ଭକ୍ତି ଗୋଟେ ସେଣ୍ଟିମେଣ୍ଟ ଜିନିଷ ନୁହେଁ, ଏଟା ଗୋଟେ ବାସ୍ତବ ଜିନିଷଟା ନା, ଯେ ଭଗବାନଙ୍କୁ ପାଇଛନ୍ତି ଯୋଗ ଗୋସ୍ୱାମୀ ସେମାନେ ଭଗବାନ ତାଙ୍କ ପାଖରେ ଆସିଛନ୍ତି କଥା କହିଛନ୍ତି, ସେମାନେ ସବୁ ଏଇଟା ଜିନିଷ ପୁରାଣ ଶାସ୍ତ୍ର ଆଣିକି ସବୁ ରଚନା କରିଛନ୍ତି। କିଏ କଣ ପର୍ସନାଲି କୋଉ ବ୍ୟକ୍ତି କଣ କରୁଛି କରୁ, କିଏ ଭଲ ଲୋକ ହଉ ଖରାପ ଲୋକ, ସମାଜରେ ଭଲ ଲୋକ ଅଛନ୍ତି ନା ଅଫିସରେ ଭଲ ଲୋକ ଅଛନ୍ତି ଖରାପ ଲୋକ ଅଛନ୍ତି, ତୁମକୁ ପଇସା ରୋଜଗାର କରିବାକୁ ପଡିବ, ତୁମେ କଣ କରିବ? ତମ ଅଫିସରେ ଭଲ ଲୋକ ଅଛନ୍ତି ଖରାପ ଲୋକ ଅଛନ୍ତି, ତୁମେ କଣ କରିବ? ପଇସା କେହି ଛାଡ଼ିଦେବି, ସେ ଖରାପ ଲୋକ ପେଟ ପଡିଯିବ, ସେ ଖରାପ ଲୋକ ହଉ ଯୋଉ ମୋ କାମଟା ମୁଁ କରିବି, ମୋର ପଇସା ଖଣ୍ଡେ ପାଇବାର ଅଛି। ସେଇଭଳି ଭକ୍ତ ସମାଜରେ କିଏ ତାର ଭଲ ହଉ କିଏ ଖରାପ ହଉ ମୋର କିଛି ବୁଝିବାର ନାହିଁ, ମୋ କାମଟା ହେଲା ମୋର ଭଗବାନଙ୍କ ସେବାଟା କରିକି ମୋର କିଛି ପାଇବାର ଅଛି। ଯେ ଫର୍ମୁଲାରେ ହବ ସେ ବଞ୍ଚିପାରିବ ନା, ଏଟା କଳିଯୁଗ, ଏଠି ସବୁବେଳେ ବିବାଦ, ଭକ୍ତ ହେଲେ ବିବାଦ ରହିବ, ମଣିଷ ତ ନା, ଭକ୍ତମାନେ କିଏ ହେଇଛି, ମଣିଷ ହେଇଛନ୍ତି ନା ପଶୁ ହେଇଛନ୍ତି, ମଣିଷ ହେଇଛନ୍ତି, ତେଣୁ ମଣିଷର ଧର୍ମ ଅଛି, ମଣିଷ ଯେଉଁଠୁ ରହିବେ ଏକା ଜାଗାରେ ସେଠି ଏଗୁଡା ହବ। ସାତ୍ତ୍ୱିକ ଲୋକ ରହିବେ, ରାଜସିକ ଲୋକ ରହିବେ, ତାମସିକ ଲୋକ ରହିବେ, ତାଙ୍କ ମଧ୍ୟରେ ଡିଫରେନ୍ସ ସବୁ ଆସିବ। ତୁମେ ତୁମର ତୁମର ନିଜ ଭକ୍ତିଟା ତୁମେ ତୁମ ସେବାଟା କରି ତୁମେ ତୁମର କେମିତି ବଞ୍ଚିବ ତୁମେ ଚିନ୍ତା କର, ଭଗବାନଙ୍କ ସେବା କରିବାକୁ। ସିଦ୍ଧାନ୍ତର କର୍ମ ଯୋଉଟାକୁ ପୁରା ସୁନ୍ଦର ଭାବରେ ସିଦ୍ଧ ସ୍ୱାମୀ ସବୁ ସ୍ପେଶାଲ ସିଦ୍ଧ ସ୍ୱାମୀଙ୍କର ଟିକାୟତର ସବୁ ହରେ କୃଷ୍ଣ ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଭଗବତ ଗୀତା କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରେ ହରେ କୃଷ୍ଣ।